ମାଧବେନ୍ଦ୍ରପୁରୀଙ୍କର ଯୋଉ କଥା ସପ୍ତାହ ଚାଲିଛନ୍ତି, ଚତୁର୍ଥ ଦିବସ କଥାକୁ ଆମେ ସ୍ୱାଗତ ଜଣାଉଛୁ। ଆ ପୂର୍ବରୁ ଆମେ ଯୋଉ ସବୁ କଥା କରିଥିଲେ ପ୍ରସଙ୍ଗରୁ କହିବା ଯେ କେମିତି ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ମାଧବେନ୍ଦ୍ର ପୁରୀ, ଆଜି ମଧ୍ୟ ମାଧବେନ୍ଦ୍ର ପୁରୀଙ୍କର ତିରୁଭାବ ଦିବସ, ତେଣୁ ମାଧବେନ୍ଦ୍ର ପୁରୀଙ୍କ କୃପା ଆମେ ପ୍ରାପ୍ତ ହେବା। ତେଣୁ ମାଧବେନ୍ଦ୍ର ପୁରୀ ଭଗବାନଙ୍କୁ କେତେ ପ୍ରିୟ, ଭଗବାନ ତାଙ୍କ ଦ୍ୱାରା ଆବିର୍ଭୂତ ହେଲେ, ଗୋପାଳ ଆବିର୍ଭୂତ ହେଲେ, ଗୋବର୍ଦ୍ଧନରେ ଭଗବାନ ଲୁଚିକି ରହିଥିଲେ, ମାଟି ତଳେ ରହିଥିଲେ। ତେଣୁ ଯୋଉ ଚାଲିଗଲାଣି ବଜ୍ରନାଭ କଥା 5000 ବର୍ଷ ତଳର କଥା, ଆ ଭିତରେ 5000 ବର୍ଷ ଚାଲିଗଲାଣି, କିନ୍ତୁ ଭଗବାନ ପ୍ରକଟ ହେଉନଥିଲେ। କିନ୍ତୁ ତାଙ୍କର ପ୍ରିୟ ଭକ୍ତ ଯେତେବେଳେ ଆସିଲେ ସେତେବେଳେ ସେ ପ୍ରକଟ ହେଲେ, ମାଧବେନ୍ଦ୍ର ପୁରୀ ଯେତେବେଳେ ଆସିଲେ ସେତେବେଳେ ସେ ପ୍ରକଟ ହେଲେ। ଆମେ ଏଇଟାକୁ ଆଲୋଚନା କରୁଛେ କିଭଳି ଭାବରେ ସେ ମାଟି ତଳେ ରହିଥିଲେ, ମାଧବେନ୍ଦ୍ର ପୁରୀ ସେ ଗ୍ରାମବାସୀମାନଙ୍କୁ ନେଇକିରି ସେ କୁଞ୍ଜକୁ ସଫା କରିକିରି ତାଙ୍କୁ ଉଦ୍ଧାର କଲେ, ଉଦ୍ଧାର କରିକିରି ସେ ଗୋବର୍ଦ୍ଧନ ପର୍ବତ ଉପରେ ତାଙ୍କୁ ସ୍ଥାପନ କଲେ, ଏବଂ ସେଠି ଗୋଟେ ବିରାଟ ତାଙ୍କ ସବୁ ଅଭିଷେକ ହେଲା, ତାଙ୍କୁ ସୁନ୍ଦର ଭାବରେ ସବୁ ବହୁତ ପ୍ରକାର ଅନେକ ପ୍ରକାର ପ୍ରସାଦ ଅନ୍ନକୂଟ ଅନ୍ନକୂଟ। ଭଗବାନ ଯେତେବେଳେ 7 ବର୍ଷ ରହିଥିଲେ ସେଇ ସମୟରେ ଏଇ ଅନ୍ନକୂଟ କରିଥିଲେ, ଗୋବର୍ଦ୍ଧନ ପୂଜା କରିଥିଲେ ଏବଂ ଅନ୍ନକୂଟ କରାଯାଇଥିଲା, ଏବଂ ଏତେ ବର୍ଷ ପରେ ପୁଣି ଥରେ ସେ ଅନ୍ନକୂଟ ହେଲା। ଯୋଉ ଗୋବର୍ଦ୍ଧନ ବା ସେମାନଙ୍କୁ ଆସିଲେ ଦେଖିବା ପାଇଁ ସେ ସବୁ ଯୋଉ ଖାଦ୍ୟ ସବୁ ପ୍ରସ୍ତୁତ ହେଇଥିଲା, ସେ ଭୋଗ ଲାଗୁଥିଲା ଭଗବାନଙ୍କୁ, ସେ ତାଙ୍କର ମନେ ପଡ଼ିଲା। ସେସବୁ ସେମାନେ ଦେଖିନଥିଲେ କିନ୍ତୁ ଶୁଣିଥିଲେ ଏଇଭଳି ଭାବରେ ଅନ୍ନକୂଟ ହଉଥିଲା। ତେଣୁ ଆଜି ସେସବୁ ଦେଖିକିରି ଲୀଳା ଦେଖିକିରି ସେମାନେ ସେଇ ଅନ୍ନକୂଟ ଲୀଳା ସବୁ ମନେ ପକେଇଲେ ତାଙ୍କର। ଏଇ କଥାଟି ଆମେ ଚାଲିଥିଲେ, ଆମେ କଥାରେ ବିଶ୍ରାମ ଦେଇଥିଲେ। ତେଣୁ ଭଗବାନଙ୍କୁ ଏଇଭଳି ଭାବରେ ଖାଦ୍ୟ ଦେଇକିରି ତାପରେ ତାଙ୍କୁ ପାନୀୟ ପ୍ରଦାନ କଲେ, ଏସବୁ କଥା ଆମେ ଗତକାଲି ଆଲୋଚନା କରୁଥିଲେ, ଏବଂ ତାପରେ ତାଙ୍କୁ ତାମ୍ବୁଳ ପ୍ରଦାନ କଲେ। ଏଇଭଳି ଭାବରେ ଭଗବାନ ଯେତେବେଳେ ବିଶ୍ରାମ ନେଇଛନ୍ତି ସେତେବେଳେ ସବୁ ଭକ୍ତମାନେ ଏ ପ୍ରସାଦ ଗ୍ରହଣ କଲେ। ଏଇ କଥା ଆମେ ଏଇଠି ଏଇ କଥାକୁ ଆମେ ବିଶ୍ରାମ ଦେଇଥିଲୁ ଗତକାଲି। ତେଣୁ ଏଇ ଯୋଉ କେମିତି ଭଗବାନ ଖାଦ୍ୟ ଗ୍ରହଣ କରନ୍ତି ଏବଂ ସେ ଖାଦ୍ୟ ଶେଷ ହେଇଗଲା ପରେ ପୁଣି କେମିତି ପୂର୍ଣ୍ଣ ହେଇଯାଏ, ଏଇଟାକୁ ମାଧବେନ୍ଦ୍ର ପୁରୀ ଅନୁଭବ କଲେ। ଏଇ କଥାକୁ ଏଇଠି ବିଶ୍ରାମ ଦେଇଥିଲେ। ଏହା ଅନୁଭବ କହିଲେ ମାଧବ ଗୋସାଇଁ ତାର ଠାଇଁ ଗୋପାଳର ଲୋକମାନେ କିଛି ନାହିଁ। ମାଧବେନ୍ଦ୍ର ପୁରୀ ଏଇଟାକୁ ଦର୍ଶନ କଲେ, କେମିତି ଖାଦ୍ୟ ଶେଷ ହେଇଯାଉଛି ପୁଣି ଭର୍ତ୍ତି ହେଇଯାଉଛି, ଭଗବାନଙ୍କର ଆଶ୍ଚର୍ଯ୍ୟ ଲୀଳା, ଭଗବାନଙ୍କର ଏଇଭଳି ଭାବରେ ରହିଛି ଶକ୍ତି, ରହିଛି ଅଦ୍ଭୁତ ଶକ୍ତି ଭଗବାନଙ୍କର। ଭଗବାନ ଭକ୍ତ ନହେଲେ ଏଇଟା ବୁଝିପାରିବେ ନାହିଁ। ଏଇଟାକୁ ମାଧବେନ୍ଦ୍ର ପୁରୀ ଅନୁଭବ କଲେ ବା ଦେଖିଲେ, ପ୍ରତ୍ୟକ୍ଷ ଅନୁଭବ କଲେ ସେଟାକୁ। ଏକ ଦିନର ଉଦ୍ଯୋଗେ ଏଇଠି ମହୋତ୍ସବ କହିଲ ଗୋପାଳ ପ୍ରଭାବ ଅନ୍ୟ ନାଁ ଗାଁ ନେଲ। ଗୋପାଳଙ୍କର ଇଚ୍ଛା, ଗୋପାଳ ଚାହିଁଲେ ଏଇସବୁ ହେବା ପାଇଁ ଏଇଟା ହେଲା। ଅନ୍ୟମାନେ ଜାଣିପାରିଲେ ନାହିଁ, କିନ୍ତୁ ଭକ୍ତମାନେ ଜାଣନ୍ତି ପ୍ରକୃତ କାରଣ କ'ଣ। ବ୍ରହ୍ମା ଯେମିତି କହିଲେ ସର୍ବକାରଣ କାରଣ ହେଉଛନ୍ତି ଭଗବାନ କୃଷ୍ଣ, ଈଶ୍ୱର ପରମ କୃଷ୍ଣ ସଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ। ଭଗବତ ଗୀତାରେ 8ମ ଅଧ୍ୟାୟରେ ଭଗବାନ ଅର୍ଜୁନ କହୁଛନ୍ତି ପ୍ରତି କାର୍ଯ୍ୟର ବିଭିନ୍ନ କାରଣ ରହିଛି, 5ଟି କାରଣ ରହିଛି। ଅଧିଷ୍ଠାନ ତଥା କର୍ତ୍ତା କରଣ ବିଧ ବିବିଧାସ୍ତ ପୃଥକ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମ। ଏଇ ହେଉଛି 5ଟି କାରଣ। ଯେଉଁ ସ୍ଥାନରେ କାର୍ଯ୍ୟ କରାଯାଉଛି ତାର ମଧ୍ୟ ଗୋଟେ ରହିଛି, ସେ କାର୍ଯ୍ୟ ଉପରେ ପ୍ରଭାବ ରହିଛି, ଯିଏ କାର୍ଯ୍ୟ କରୁଛନ୍ତି ତା ଉପରେ ପ୍ରଭାବ ରହିଛି, ଯେଉଁ ଯାହାଦ୍ୱାରା କରାଯାଉଛି ସେଇଟା ମଧ୍ୟ ପ୍ରଭାବ ରହିଛି, ଏବଂ ଚେଷ୍ଟା ବିଭିନ୍ନ ପ୍ରକାର ଚେଷ୍ଟା ହେଉଛି, ଏବଂ ସବୁଠାରୁ ବଡ଼ କାରଣ ହେଉଛି ଦୈବଂ ଚୈବାତ୍ର ପଞ୍ଚମ। ଭଗବାନ ହେଉଛନ୍ତି ପଞ୍ଚମ କାରଣ, କିନ୍ତୁ ଏ ଦୈବ କାରଣଟା ହେଉଛି ସବୁଠୁ ବଢ଼ିଆ କାରଣ, ଶ୍ରେଷ୍ଠ କାରଣ। ସାଧାରଣତଃ ଲୋକମାନେ ଏଇଟା ଜାଣନ୍ତି ନାହିଁ, ସେମାନେ ଭାବନ୍ତି କ'ଣ ନା ଏଇ ଲୋକଟେ କଲା ଏଇଟା, तथैव सति कर्तारः आत्मानं केवलं द्विजः पश्यति वृत्तान् पश्यति दुर्मति। ତାଙ୍କର ଏତେ ବୁଦ୍ଧି ନାହିଁ, ଏତେ ଉନ୍ନତ ବୁଦ୍ଧି ନୁହଁ, ତେଣୁ ସିଏ ଜାଣନ୍ତି ସବୁକିଛିର ମୂଳ କାରଣ ଭଗବାନଙ୍କ ଇଚ୍ଛା ସବୁ ହେଉଛି। ଆମର ଶ୍ରୀ ପ୍ରଭୁପାଦ ମହାରାଜ କହନ୍ତି ତାଙ୍କର ଗୁରୁଦେବ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେଉଁ ସବୁ କାର୍ଯ୍ୟ ସବୁ ଥିବ, ତାଙ୍କର ଆଜିର ପ୍ରୋଗ୍ରାମ ଥିବ, ସେ କହିବେ ଯଦି ଭଗବାନ ଚାହିଁବେ ତାହେଲେ ଏଇଟା ଆମେ କରିବା। ସେ କହିବେ ନାହିଁ ମୁଁ ଏଇଟା ପ୍ରୋଗ୍ରାମ କରିଛି ଏଇଟା ହବ ନା, ଭଗବାନ ଅଲଟିମେଟ ଅଲଟିମେଟ କ'ଣ ଉପଦେଷ୍ଟା ହନୁମନ୍ତା ବର୍ତ୍ତା ଭକ୍ତା ମହେଶ୍ୱର, ଭଗବାନ ହେଉଛନ୍ତି ଅନ୍ତିମ ଅନୁମତି ପ୍ରଦାନ ଅନୁମତି ପ୍ରଦାନକାରୀ। ସିଏ ଯଦି ଅନୁମତି ନ ଦେବେ ତାହେଲେ କିଛି ହେଇପାରିବ ନାହିଁ, ବିନା ଭଗବାନଙ୍କର ଅନୁମତିରେ ଘାସ ପତ୍ରଟି ମଧ୍ୟ ହାଣିପାରିବ ନାହିଁ। ଉପନିଷଦରେ ଗୋଟେ କଥା ରହିଛି, ଆମେ ସେଟା କହିବା ନାହିଁ, ଏଭଳି ରହିଛି ଦେବତାମାନେ ଗୋଟେ ସମୟରେ ଏତେ ତାଙ୍କର ଶକ୍ତି ବଢିଯାଇଥିଲା, ସେମାନେ ବହୁତ ଗର୍ବ ଅନୁଭବ କରୁଥିଲେ, ସେମାନେ ଭାବୁଛନ୍ତି ଆମେ ସବୁ କିଛି, ତେଣୁ ଭଗବାନ ଗୋଟେ ଯକ୍ଷ ରୂପରେ ଆସି ପହଞ୍ଚିଗଲେ, ଯକ୍ଷ ରୂପରେ ଆସି ପହଞ୍ଚିଗଲେ ଦେବତାମାନଙ୍କୁ ଗର୍ବକୁ ଚୂର୍ଣ୍ଣ କରିବା ପାଇଁ, ତେଣୁ ଦେବତାମାନେ ଇନ୍ଦ୍ର ପଠେଇଲେ, ଗୋଟି ଗୋଟି ଦେବତା ପଠେଇଲେ, ଯାହା ସେ କିଏ ବ୍ୟକ୍ତି ଜଣକ ଆସୁଛନ୍ତି, କିଏ ସିଏ ଅଦ୍ଭୁତ ବ୍ୟକ୍ତି, ତେଣୁ ତାକୁ ପଚାରେ ଅଗ୍ନିଦେବ ଆସିଲେ ପଚାରେ ତମେ କିଏ, ତମେ କିଏ, ନା ମୁଁ ହଉଛି ଅଗ୍ନିଦେବ, ନା କଣ ତମର ଶକ୍ତି ରହିଛି, ନା ମୁଁ ସବୁ ଜଳି ପଡ଼ି ଛାରକାର କରିଦେବି, ଜାଳିଦେବି ସବୁ, ନା ହଁ ଏତେ ଶକ୍ତି, ନା ହଁ ମୋର ଏତେ ଶକ୍ତି ଅଛି, ନା ସେଠୁ ସିଏ ଭଗବାନ ସେ ଯକ୍ଷ ରୂପରେ ଆସିଛନ୍ତି, ଗୋଟେ ତୃଣଟେ ରଖିଦେଲେ, ଗୋଟେ ଘାସଟେ ରଖିଦେଲେ, କହିଲେ ଏଇଟା ଗୋଟେ ଜଳେଇ ଦେବ ଦେଖିବା କେତେ ଶକ୍ତି ଅଛି ଆପଣଙ୍କର। ଯେତେ ଚେଷ୍ଟା କଲେ ଅଗ୍ନି ତାଙ୍କର ଯେତେ ଶକ୍ତି ଥିଲା ପ୍ରୟୋଗ କଲେ ଜଳେଇ ପାରିଲେ, ଭଗବାନ ବିନା ଅନୁମତିରେ କିଛି ହେଇପାରିବ ନାହିଁ। ଏଇଭଳି ଭାବରେ ଗୋଟେ ଲୀଳା ରହିଛି, ଉପନିଷଦ ବର୍ଣ୍ଣନା କରାଯାଇଛି ଏ କଥା, ଭଗବାନ ହେଉଛନ୍ତି ସବୁକିଛି ମୂଳ କାରଣ, ହେଉଛି ସିଏ ଭଗବାନ ସର୍ବ କାରଣ କାରଣ। ଭଗବାନଙ୍କୁ ଦର୍ଶନ କଲେ, ବ୍ରହ୍ମା ଭଗବାନ ଦର୍ଶନ କରିକି ଏ ରଚନା କରିଛନ୍ତି ବ୍ରହ୍ମ ସଂହିତା, ତେଣୁ ସବୁ କାରଣ କାରଣ ମୁଖ୍ୟ କାରଣ ହେଉଛନ୍ତି ଭଗବାନ କୃଷ୍ଣ, ସର୍ବ କାରଣ କାରଣ। ଯିଏ ସବୁ କାରଣ ଅନ୍ୟ ଏଇ ଯେଉଁ ପାଞ୍ଚଟି କାରଣ ରହିଛି, କିନ୍ତୁ ସବୁ କାରଣର ମୁଖ୍ୟ କାରଣ ହେଉଛନ୍ତି ଭଗବାନ କୃଷ୍ଣ, ଭଗବାନ ଇଚ୍ଛା। ଏଇଟାକୁ ଅନୁଭବ କଲେ ଭକ୍ତମାନେ ଯେଉଁମାନେ ସେ ସବୁ ଜାଣନ୍ତି, ତେଣୁ ମାଧବେନ୍ଦ୍ର ପୁରୀ ଏଇଟାକୁ ଅନୁଭବ କଲେ, ତେଣୁ ଏଇଭଳି ଭାବରେ ଗୋଟିଏ ଦିନର ଉଦ୍ଯୋଗ ବିଷୟରେ ବର୍ଣ୍ଣନା କରାଗଲା। ଏଇ ଏସବୁ ଭଗବାନଙ୍କୁ ସଜା ଦେଇକରି ସ୍ନାନ କରେଇକରି ତାପରେ ଅନ୍ୟମାନେ ସବୁ ପୁରୀ ଗୋସାଇ ଆଜ୍ଞା ଦେଲ ସକଳ ବ୍ରାହ୍ମଣେ ଆବାର ବୃଦ୍ଧ ଗ୍ରାମର ଲୋକ କରାହ ଭୋଜନ ସମୟରେ ଖାଦ୍ୟ ଗ୍ରହଣ କଲେ। ପ୍ରଥମେ ଭଗବାନଙ୍କୁ ଖାଦ୍ୟ ଅର୍ପଣ କରାଯିବ, ଖାଦ୍ୟ ଭଗବାନଙ୍କୁ ଯଦି ଖାଦ୍ୟ ଅର୍ପଣ କରାଯିବ ତାହେଲେ ସେ ଖାଦ୍ୟରେ ଯେଉଁ ସବୁ ପାପ ରହିଛି ପ୍ରତିକ୍ରିୟା ରହିଛି ସେ ପାପ ପ୍ରତିକ୍ରିୟାରୁ ମୁକ୍ତ ହେଇଯିବ ସେ ଖାଦ୍ୟ। ଭଗବତ ଗୀତା ତୃତୀୟ ଅଧ୍ୟାୟ ସେଟା ଭଗବାନ କହିଛନ୍ତି, ଯଜ୍ଞ ସୃଷ୍ଟା ସମ ସନ୍ତୋ ମୁଚ୍ଛନ୍ତି ସର୍ବକେଳୁ ସେଇ ଭୁଞ୍ଜନ୍ତେ ତୁ ଭଗବାନ ପାପା ଯିଏ କରୁଛନ୍ତି ଆତ୍ମ କାରଣ। ଭଗବାନ ଭୋଗ ଲଗେଇକି ଯେଉଁମାନେ ଖାଦ୍ୟ ଗ୍ରହଣ କରୁଛନ୍ତି ସେମାନେ ପାପ ହିଁ ଭକ୍ଷଣ କରୁଛନ୍ତି, ଶତକଡ଼ା ଅନୁସତ ଭାଗ ଲୋକ ପାପ ହିଁ ଭକ୍ଷଣ କରୁଛନ୍ତି, କିନ୍ତୁ ତାଙ୍କର କେତେ ସମ୍ମାନ, କେତେ ତାଙ୍କର ସବୁ ତାଙ୍କୁ ପୁରସ୍କାର ଦିଆଯାଉଛି, କେତେ ପ୍ରକାର ତାଙ୍କର ସବୁ ସମ୍ବାଦପତ୍ର ମାନଙ୍କରେ ସବୁ ତାଙ୍କର ଆଡ଼ଭର୍ଟାଇଜମେଣ୍ଟ କରାଯାଉଛି, ତାଙ୍କର ଗୁଣଗାନ କରାଯାଉଛି, ଏମାନେ ସବୁ ଯେଉଁମାନେ ପାପୀ ପାପୀ ବ୍ୟକ୍ତିଙ୍କର ଗୁଣଗାନ କରାଯାଉଛି, କିନ୍ତୁ ଯେଉଁମାନେ ପ୍ରକୃତରେ ଭଗବାନ ଭକ୍ତ ସେମାନେ ଭଗବାନଙ୍କୁ ଅର୍ପଣ ନ କରି କିଛି ଗ୍ରହଣ କରିବେ ନାହିଁ। ସବୁକିଛି ପ୍ରଥମେ ଭଗବାନଙ୍କୁ ଯତ୍ କରୋସି ଯତ୍ ଅଶ୍ନାସି ଯତ୍ ଜୁହୋସି ତଦାସି ଯତ୍ ଯତ୍ ତପସ୍ୟସି କୌନ୍ତେୟ ତତ୍ କୃଷମର୍ପଣ, ଆମେ ଯାହା କରିବା ସବୁ ଭଗବାନଙ୍କୁ ଅର୍ପଣ କରି କରିବା, ଏଇଟାକୁ ଲୋକମାନେ ଜାଣନ୍ତି ନାହିଁ, ସବୁକିଛି ଭଗବାନଙ୍କର, ତେଣୁ ଭଗବାନଙ୍କୁ ପ୍ରଥମେ ଅର୍ପଣ କରି ତାପରେ ଆମେ ବ୍ୟବହାର କରିବା, ନହେଲେ ସେମାନେ ଚୋର ହେବେ, ସେମାନେ ସବୁ ଚୋର ବୋଲି କୁହାଯିବ ତାଙ୍କୁ। ତେଣୁ ଏଇଭଳି ଭାବରେ ସମସ୍ତେ ଭୋଜନ କଲେ, ଭଗବାନ ପ୍ରସାଦ ଗ୍ରହଣ କଲେ, ସବେ ବସି କ୍ରମେ କ୍ରମେ ଭୋଜନ କରିଲ ବ୍ରାହ୍ମଣ ବ୍ରାହ୍ମଣୀ ଗଣେ ଆଗେ ଖାଇବା, ପ୍ରଥମେ ବ୍ରାହ୍ମଣ ମାନେ ଖାଦ୍ୟ କ'ଣ କରିବେ, ବ୍ରାହ୍ମଣ ବ୍ରାହ୍ମଣୀ ମାନେ, ତେଣୁ ପ୍ରଭୁପାଦ ମହାରାଜ ଭାଗବତରେ କହୁଛନ୍ତି ବର୍ଣ୍ଣାଶ୍ରମ ପ୍ରଥା ଅନୁସାରେ ବ୍ରାହ୍ମଣ ମାନଙ୍କୁ ସବୁବେଳେ ପ୍ରଥମେ ସମ୍ମାନିତ କରାଯାଏ, ତେଣୁ ଉକ୍ତ ମହୋତ୍ସବରେ ବ୍ରାହ୍ମଣ ବ୍ରାହ୍ମଣ ମାନଙ୍କୁ ପ୍ରଥମେ ପ୍ରସାଦ ଦିଆଯାଇ ତାପରେ ଅନ୍ୟମାନଙ୍କୁ ଦିଆଯାଉଥିଲା। ଏହି ପ୍ରଥା ସର୍ବଦା ଚଳି ଆସିଛି ଏବଂ ଭାରତବର୍ଷରେ ବର୍ତ୍ତମାନ ମଧ୍ୟ ଚାଲୁଛି। ଯଦିଓ ବ୍ରାହ୍ମଣ କୂଳରେ ଜନ୍ମଗ୍ରହଣ କରିଥିବା ସମସ୍ତେ ସେଥିପାଇଁ ଯୋଗ୍ୟ ନୁହନ୍ତି, ବର୍ଣ୍ଣାଶ୍ରମ ସଂସ୍ଥାର ବିଧିବିଧାନ ଯୋଗୁଁ ସେ ପ୍ରଥା ବର୍ତ୍ତମାନ ମଧ୍ୟ ପ୍ରଚଳିତ ରହିଛି। ସେଉଠୁ ଆମ ଗ୍ରାମରେ ସବୁ ଦେଖୁଥିବେ ଯେ ଖାଦ୍ୟ ଭୋଜି ହେଉଥିବ, ପ୍ରଥମେ ବ୍ରାହ୍ମଣ ମାନଙ୍କୁ ଦିଆଯିବ, ତାପରେ ଅନ୍ୟମାନେ ପାଇବେ। କିନ୍ତୁ ଏଇଟାକୁ ଲୋକମାନେ ବୁଝିପାରନ୍ତି ନାହିଁ କାହିଁକି ତାଙ୍କୁ ଦିଆଯିବ, କାରଣ ବ୍ରହ୍ମାଣ୍ଡ ମାନଙ୍କୁ କାହିଁକି ଦିଆଯିବ। ଭଗବାନ କହୁଛନ୍ତି ଏ ଯୋଉ ତୃତୀୟ ସ୍କନ୍ଧ, ଏ ଯୋଉ କୁମାର ଚାରି କୁମାର ଯାଇଥିଲେ ଭଗବାନଙ୍କର ଦର୍ଶନ କରିବା ପାଇଁ ବୈକୁଣ୍ଠରେ, ସେଇଠି ଭଗବାନ କହିଛନ୍ତି ଭଗବାନଙ୍କର ମୁଖ ହେଉଛନ୍ତି ଦୁଇଟି। ଭଗବାନ ସମସ୍ତେ ମୁଖ ରହିଛି, କିନ୍ତୁ ମୁଖ୍ୟ ଦୁଇଟି ହେଉଛି କ'ଣ ନା, ଗୋଟେ ହେଉଛି ଅଗ୍ନି ଆଉ ଗୋଟେ ହେଉଛି ବ୍ରାହ୍ମଣ ମାନଙ୍କ ମୁଖ। ଅଗ୍ନିରେ ଆମେ ଯେତେବେଳେ ମୃତ ଆହୁତି ଦେଉଛେ, ଯଜ୍ଞରେ ମୃତ ଆହୁତି ଦିଆଯାଉଛି, ଏ ମାଧ୍ୟମରେ ଭଗବାନ ଗ୍ରହଣ କରୁଛନ୍ତି। କିନ୍ତୁ ଭଗବାନ କହିଲେ ମୁଁ ଯଜ୍ଞରେ ଯେଉଁଭଳି ଭାବରେ ଗ୍ରହଣ କରେ ନାହିଁ ଖାଦ୍ୟ, କିନ୍ତୁ ବ୍ରାହ୍ମଣ ମାନଙ୍କୁ ଯେତେବେଳେ ସେ ଖାଦ୍ୟ ପ୍ରଦାନ କରାଯାଏ ମୁଁ ସେଇଟା ବହୁତ ଆନନ୍ଦରେ ଗ୍ରହଣ କରେ। ଏ ତ ଫେଭରେଟ୍, ଭଗବାନଙ୍କ ଫେଭରେଟ୍ ହେଉଛି ବ୍ରାହ୍ମଣ ମାନଙ୍କ ମୁଖ, ବ୍ରାହ୍ମଣ ମୁଖରେ ଭଗବାନ ଗ୍ରହଣ କରନ୍ତି ଖାଦ୍ୟ। ତେଣୁ ବ୍ରାହ୍ମଣ ମାନଙ୍କ କହୁଛନ୍ତି ବ୍ରାହ୍ମଣ ମାନେ ଜାଣନ୍ତି, ଲୋକ ମହାରାଜ କହନ୍ତି ବର୍ଣ୍ଣାଶ୍ରମ ଦ୍ୱାରା ନଷ୍ଟ ହେଇଯାଇଛି, ବ୍ରାହ୍ମଣ ମାନେ ଭାବୁଛନ୍ତି କ'ଣ ବ୍ରାହ୍ମଣଙ୍କର ଜନ୍ମ ହେଇଯାଇଛି ମାନେ ବ୍ରାହ୍ମଣ, କିନ୍ତୁ ପ୍ରକୃତରେ ସେମାନେ ବ୍ରାହ୍ମଣ ନୁହନ୍ତି। ପ୍ରକୃତ ଅଧିକାଂଶ ବ୍ରାହ୍ମଣ ନୁହନ୍ତି, ବ୍ରାହ୍ମଣ କିଏ କିଏ ନା ଯେଉଁମାନେ ଖାଦ୍ୟକୁ ଭଗବାନ ଅର୍ପଣ କରି ଖାଦ୍ୟ ଗ୍ରହଣ କରିବେ ସେମାନେ ହେଉଛନ୍ତି ବ୍ରାହ୍ମଣ, ଭଗବାନ ପ୍ରଥମେ ଅର୍ପଣ କରିବେ। ତେଣୁ ଏଇଭଳି ଭାବରେ ବ୍ରାହ୍ମଣ ମାନ ପ୍ରଦାନ କରାଗଲା। ଅନ୍ୟ ଗ୍ରାମର ଲୋକ ଯତ ଦେଖିତେ ଆଇଲ, ଗୋପାଳ ଦେଖିବା ସବୁ ପ୍ରସାଦ ସବୁ ଅନ୍ୟ ଗୋଟେ ମହୋତ୍ସବ ହେଲା, ସମସ୍ତେ ଆସିଲେ, ସମସ୍ତେ ଆସିଲେ ଆଖପାଖ ଗ୍ରାମର ଲୋକ ସବୁ ରହିଛି। 84 କୋଶ ବୃନ୍ଦାବନ, 84 କୋଶ ବୃନ୍ଦାବନ ସବୁ ଭଗବାନଙ୍କ ଧାମ, ଭଗବାନଙ୍କ ଧାମ, ସେ ଭଗବାନ ଭଗବାନ ଧାମ ଭିତରେ ତଫାତ ନାହିଁ। ତେଣୁ ସମସ୍ତେ ଆସିଲେ, ମହୋତ୍ସବ ହଉଛି, ସବୁ ଆସି ପହଞ୍ଚିଗଲେ, ଗୋଟେ ପରେ ଗୋଟେ ପରେ ଗୋଟେ ପରେ କରି ଆସି ପହଞ୍ଚିଲେ ଏବଂ ସମସ୍ତେ ପ୍ରସାଦ ପାଉଛନ୍ତି। ଦେଖିବା ପୁରୀର ପ୍ରଭାବ ଲୋକେ ଚମତ୍କାର, ପୂର୍ବ ଅନ୍ନପୁଟ ଜୈନ ହୈଲ ସାକ୍ଷାତ କାହା, ତାପରେ ସବୁ ସେମାନେ ଶୁଣିଥିଲେ ଆଗେ ଏଇଭଳି ଭାବରେ ଭଗବାନ ଥିଲାବେଳେ ଗୋଟେ ହେଇଥିଲା ଅନ୍ନପୁଟ ଉତ୍ସବ ହେଇଥିଲା, ଆଉ ସେଇଭଳି ଭାବରେ ହେଲା ଅନ୍ନପୁଟ ଉତ୍ସବ। ତେଣୁ ଇସ୍କନରେ ଏଇ ଯୋଉ ଗୋବର୍ଦ୍ଧନ ପୂଜାରେ ସେଇଭଳି ଭାବରେ ଅନ୍ନକୂଟ ମହୋତ୍ସବ ପାଳନ କରାଯାଏ, ଭଗବାନ ଲୀଳାକୁ ସବୁ ପାଳନ କରାଯାଉଛି ଆମ ଇସ୍କନ ମାଧ୍ୟମରେ। ଏ ଭଗବାନଙ୍କର ଯୋଉ ସବୁ ରହିଛି ଲୀଳା ସବୁ ରହିଛି, ସେସବୁ ଲୀଳାକୁ କ'ଣ ଆମେ ସବୁ ଇଏ କରୁଛେ, ଲୀଳାକୁ ସବୁ ଅନୁଷ୍ଠାନ କରୁଛେ। ତେଣୁ ପୁରୀର ପ୍ରଭାବ ଦେଖିକି ଲୋକମାନେ ଚମତ୍କାର ବହୁତ ଆନନ୍ଦିତ ହେଲେ, ସେସବୁ କଥା ତାଙ୍କ ମନେ ପଡ଼ିଲା, ଯେମିତି ସତ ଯେମିତି ଅନ୍ନକୂଟ ହେଉଛି ବର୍ତ୍ତମାନ। ଭାରତରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି ପୂର୍ବେ ଦ୍ୱାପର ଯୁଗ ଶେଷରେ ବୃନ୍ଦାବନରେ ସମସ୍ତ ଗୋପାଳ ଇନ୍ଦ୍ରଙ୍କର ପୂଜା କରିବାକୁ ବ୍ୟବସ୍ଥା କରିଥିଲେ, ଭଗବାନ ଯୋଉ ଆସିଥିଲେ ଦ୍ୱାପର ଯୁଗର ଅନ୍ତିମରେ ଆସିଥିଲେ। ଦ୍ୱାପର ଯୁଗର ପରିମାଣ ହେଉଛି କେତେ, 864,000 ବର୍ଷ, 864,000 ବର୍ଷ ଆଉ ଚିନ୍ତା କରିପାରିବ ନାହିଁ। ତେଣୁ ଦ୍ୱାପର ଯୁଗର ଅନ୍ତିମରେ ଭଗବାନ ଆସନ୍ତି, ଭଗବାନ କୃଷ୍ଣ ଆସନ୍ତି, ସବୁ ଦ୍ୱାପରେ ଭଗବାନ ଆସନ୍ତି ନାହିଁ, ସପ୍ତମମାନଙ୍କର 28ତମ ଦ୍ୱାପରେ ଭଗବାନ ଆସନ୍ତି। ତେଣୁ ଆର 5,000 ବର୍ଷ ପୂର୍ବେ ଯୋଉ ଦ୍ୱାପର ଯୁଗର ଅନ୍ତିମ ସମୟରେ ଭଗବାନ ଆସିଥିଲେ, ତେଣୁ ସେହି ସମୟରେ ଭଗବାନ 7 ବର୍ଷ ରହିଥିଲେ, ଏଇ ଇନ୍ଦ୍ର ପୂଜାକୁ ବନ୍ଦ କରିକିରି ଗୋବର୍ଦ୍ଧନ ପୂଜା କରିଥିଲେ, ସେହି ସମୟରେ ଏଇଭଳି ଭାବରେ ସବୁ ଅନ୍ନକୂଟ ଉତ୍ସବ ହେଇଥିଲା। ଏସବୁ 10, 24, 26, 27, 31, 33 ଏସବୁ ବର୍ଣ୍ଣନା କରାଯାଏ କିଭଳି ଭାବରେ ଗୋବର୍ଦ୍ଧନ ପୂଜା କରାଯାଇଥିଲା। ଭଗବାନ ପ୍ରଥମ ଥର ପାଇଁ ଆରମ୍ଭ କଲେ ଗୋବର୍ଦ୍ଧନ ପୂଜା, ଗୋବର୍ଦ୍ଧନ ପୂଜା ଆରମ୍ଭ କଲେ ଏବଂ ଗୋବର୍ଦ୍ଧନ ପୂଜାରେ ବୃନ୍ଦାବନବାସୀମାନେ ଗୋବର୍ଦ୍ଧନ ପୂଜା କରିକିରି ଆମେ ସବୁ କହୁଥିଲୁ ଗୋଟେ ସପ୍ତାହ କରିଥିଲେ ଗୋବର୍ଦ୍ଧନ ପୂଜା ଉପରେ, ଏଭଳି ଭାବରେ ଗୋବର୍ଦ୍ଧନ ବୃନ୍ଦାବନବାସୀମାନେ ଗୋବର୍ଦ୍ଧନ ପୂଜାରେ ଏତେ ଆନନ୍ଦିତ ହେଇଗଲେ, ସେ ବିଷୟରେ ସବୁ ଚର୍ଚ୍ଚା ଚାଲିଛି। ଯଦି ଫେରୁଛନ୍ତି ଗୋବିନ୍ଦ ଗୋବର୍ଦ୍ଧନ ପୂଜା ସାରିକିରି ଫେରୁଛନ୍ତି, ବହୁତ ଆନନ୍ଦରେ ଫେରୁଛନ୍ତି ଏବଂ ବହୁତ ସୁନ୍ଦର ସୁନ୍ଦର ଗୀତ ଗାହନ କରି ସବୁ ଆସୁଛନ୍ତି। ବୃନ୍ଦାବନବାସୀମାନେ ସବୁ ଭଗବାନ ଭକ୍ତ କବି, ସେମାନେ ସାଙ୍ଗେ ସାଙ୍ଗେ ତୁରନ୍ତ କବିତା ରଚନା କରିକି ସବୁ ବୋଲୁଥିଲେ। ଇନ୍ଦ୍ର ପଠେଇଥିଲେ, ଆଉ ସୁରଦାସ ଗୋଟେ କବିତା ରଚନା କରିଛନ୍ତି, ସୁରଦାସ ତାଙ୍କର ଚକ୍ଷୁ ନାହିଁ, ଆମର ଯେଉଁ ରହିଛି ବୃନ୍ଦାବନରେ ଯେଉଁ ରହିଛି ଗୋବର୍ଦ୍ଧନ ପାଖରେ ସୂର୍ଯ୍ୟକୁଣ୍ଡ, ସୂର୍ଯ୍ୟକୁଣ୍ଡ ନିକଟରେ ତାଙ୍କର ସୂର୍ଯ୍ୟଦାସଙ୍କର ଆଶ୍ରମ ରହିଛି। ସୂର୍ଯ୍ୟଦାସଙ୍କ ଅନ୍ଧ ସିଏ, କିନ୍ତୁ ଏତେ ସୁନ୍ଦର କବିତା ସବୁ ରଚନା କରିଛନ୍ତି ବ୍ରଜଭାଷାରେ। ତେଣୁ ସେହିସବୁ ବ୍ରଜବାସୀ ମାନେ ଏଇଭଳି ଭାବରେ ଗୋବର୍ଦ୍ଧନଙ୍କୁ ପୂଜା କରି ଆନନ୍ଦରେ ସବୁ ଫେରୁଛନ୍ତି, ସେଇ ଗୋବର୍ଦ୍ଧନଙ୍କର ଗୁଣଗାନ କରୁଛନ୍ତି, ଇନ୍ଦ୍ରଙ୍କର ନିନ୍ଦା କରୁଛନ୍ତି, କାରଣ ଇନ୍ଦ୍ର ପୂଜା ଭଗବାନ କରି ଭଗବାନ ଗୋବର୍ଦ୍ଧନ ପୂଜା କରିଥିଲେ। ତେଣୁ ଇନ୍ଦ୍ର ପଠେଇଥିଲେ ଲୋକମାନଙ୍କୁ, ତାଙ୍କର ମେସେଞ୍ଜର ପଠେଇଥିଲେ, ତାଙ୍କର ଦୂତଙ୍କୁ ପଠେଇଥିଲେ, ଦେଖ କାହିଁକି ମୋତେ ପୂଜା କରାଯାଇ ନାହିଁ, ଏତେ ସମୟ ଡେରି ହେଇଗଲାଣି କାହିଁକି। ସେମାନେ ସେମାନେ ଦେଖୁଛନ୍ତି, ଯେତେବେଳେ ଆସି ଦେଖିଲେ ଏଇଭଳି ଭାବରେ ଇନ୍ଦ୍ରଙ୍କର ନିନ୍ଦା କରାଯାଉଛି ଏବଂ ଗୋବର୍ଦ୍ଧନଙ୍କର ପାହାଡ଼ ପାହାଡ଼ ପିଟୁଛନ୍ତି, ସେମାନେ କହିକିରି ଇନ୍ଦ୍ରଙ୍କୁ ଖବର ଦେଲେ। ସରକାର ଏଇଭଳି ଭାବରେ ଘଟଣା ହେଇଛି ବୃନ୍ଦାବନରେ ଗୋବର୍ଦ୍ଧନ ନିକଟରେ, ଇନ୍ଦ୍ରଙ୍କର କୋପ ଆସିଲେ। ତେଣୁ ଇନ୍ଦ୍ର କଣ କଲେ, ବ୍ରଜବାସୀମାନଙ୍କୁ ସବୁ ହତ୍ୟା କରିବାକୁ ଚେଷ୍ଟା କଲେ। ଏ ଲୀଳାକୁ ଦଶମ ସ୍କନ୍ଧ 24-27 ଏଇ 4 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ଏ ଲୀଳା ଚାଲିଥିଲା 7 ଦିନ 7 ରାତି ଧରି କରି ଭଗବାନ ଗୋବର୍ଦ୍ଧନଙ୍କୁ ଧାରଣ କଲେ ଭଗବାନ। ତେଣୁ ଏଇସବୁ ଲୀଳା ବର୍ଣ୍ଣନା କରାଯାଇଛି, ପ୍ରଭୁପାଦ ମହାରାଜ ଭାରତ ସେଟା କହୁଛନ୍ତି। ତେଣୁ ଏଇଭଳି ଭାବରେ ଯୋଉ ରହିଛି ବ୍ରଜବାସୀ ମାନେ ଆଜି ଦେଖିଲେ ଏଇ ଯୋଉ ଅନ୍ନପୂଟ ହେଇଛି, ସେସବୁ ତାଙ୍କର ସେ କଥା ମନେ ପଡ଼ିଲା ଯେ ଏଇଭଳି ଭାବରେ ଅନ୍ନପୂଟ ହଉଛି। ସକଲ ବ୍ରାହ୍ମଣେ ପୁରୀ ବୈଷ୍ଣବ କରିଲ ସେଇ ସେଇ ସେବା ମଧ୍ୟ ସଭା ନିହିଲ। ତେଣୁ ସେଠି ପୁଣି ଗୋପାଳ ସ୍ଥାପିତ ହେଲେ, ତେଣୁ ଯେତେ ସବୁ ବ୍ରାହ୍ମଣ ଥିଲେ ନିକଟରେ ସେମାନଙ୍କୁ ସବୁ ସେ ବୈଷ୍ଣବ କଲେ। ବ୍ରାହ୍ମଣଙ୍କର ଉପରେ ହଉଛନ୍ତି ବୈଷ୍ଣବ, ବ୍ରାହ୍ମଣଙ୍କର ଉପରେ ବୈଷ୍ଣବ। ବୈଷ୍ଣବ ମାନେ ନୁହନ୍ତି ଯେ ଅନ୍ୟ ଜାତିର ହେଇଗଲେ ସେମାନେ ନିଚ ହେଇଗଲେ, ବ୍ରାହ୍ମଣ ମାନେ ଉଚ୍ଚ ଉଚ୍ଚ ବ୍ରାହ୍ମଣ ବହୁତ ଉନ୍ନତ ସ୍ତରରେ ନା, ବୈଷ୍ଣବ ମାନେ ବ୍ରାହ୍ମଣ ଠାରୁ ଉନ୍ନତ ସ୍ତରରେ। ବ୍ରାହ୍ମଣ ହଉଛନ୍ତି କେଉଁମାନେ ଲୋକ ହେଉଛି ଯେଉଁମାନେ ବେଦ ଅଧ୍ୟୟନ କରନ୍ତି, ବେଦ ଅଧ୍ୟୟନକୁ ବେଦ ଅଧ୍ୟୟନ କରିବା ପାଇଁ ସମସ୍ତଙ୍କର ଅଧିକାର ନାହିଁ। ଏଟା ଗୋଟେ ରହିଛି ଶ୍ଳୋକଟେ, ପ୍ରଭୁପାଦ ମହାରାଜ ଏଇଟା କହନ୍ତି ଯେ ଜନ୍ମନା ଦାୟିତ୍ୱ ଶୂଦ୍ର, ଯେତେବେଳେ ଜଣେ ଜନ୍ମ ହଉଛି ବ୍ରାହ୍ମଣ କୂଳରେ ଜନ୍ମ ହେଲେ ଶୂଦ୍ର, କିନ୍ତୁ ସଂସ୍କାର ଭାବେ ଦୈବ ଭାବେ ଦ୍ୱିଜ, ସଂସ୍କାର ମାଧ୍ୟମରେ ସେ ବ୍ରାହ୍ମଣ ଦ୍ୱିଜ କାଳେ ଦ୍ୱିତୀୟ ଜନ୍ମ ତାଙ୍କର ଦ୍ୱିଜ ଦ୍ୱିଜ କ୍ଷୀପ୍ର ବ୍ରାହ୍ମଣ ଏତେ ତଫାତ ରହିଛି ତା ଭିତରେ। ଦ୍ୱିଜ କହିଲେ ତାଙ୍କର ଦ୍ୱିତୀୟ ଜନ୍ମ ହେଲା, ଯେ ସଂସ୍କାର ଗ୍ରହଣ କଲେ ସେମାନେ ସବୁ ଦ୍ୱିଜ। ତେଣୁ ଜଣେ ଦ୍ୱିଜ ହେଲେ ସିଏ ବେଦ ପାଠ କରିବା ପାଇଁ ତାଙ୍କର ଯୋଗ୍ୟତା ଆସିବ, ତେଣୁ ଯିଏ ଯେତେବେଳେ ବେଦ ପାଠ କରିବେ ସେମାନଙ୍କୁ ବିପ୍ର କୁହାଯିବ, ବେଦ ପାଠା ତେବେ ବିପ୍ର। କିନ୍ତୁ ବେଦ ଅଧ୍ୟୟନ କରିକି ଯେ ସମସ୍ତେ ଭଗବାନ ଜାଣିଯିବେ ତା ନୁହଁ, ବେଦ ଅଧ୍ୟୟନ କରିକି ଯେଉଁମାନେ ବ୍ରହ୍ମକୁ ଜାଣିବେ, ବେଦରେ 3ଟି ତତ୍ତ୍ୱ ରହିଛି, କଣ କଣ? ବ୍ରହ୍ମ ପରମାତ୍ମା ଭଗବାନ, ଭାଗବତ ପ୍ରଥମ ସ୍କନ୍ଧ 2 ଅଧ୍ୟାୟ 11 ଶ୍ଳୋକ ସେଟା କୁହାଯାଇଛି। ବଦନ୍ତି ତତ୍ତ୍ୱବିଦସ୍ତତ୍ତ୍ୱମ୍ ଜ୍ଞାନ ମଧ୍ୟ ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତି। ଭଗବାନଙ୍କର ପ୍ରାରମ୍ଭିକ ଅନୁଭୂତି ହେଉଛି ବ୍ରହ୍ମ ଅନୁଭୂତି। ତେଣୁ ବେଦ ଅଧ୍ୟୟନ କରିକି ଜଣେ ଅନ୍ୟ ଅଧିକାଂଶ ଲୋକ ଜାଣିପାରନ୍ତି ନାହିଁ, ବେଦ ଅଧ୍ୟୟନ କରି ଭଗବାନ ଜାଣିପାରନ୍ତି ନାହିଁ, ଅଧିକାଂଶ ଲୋକ ଜାଣିପାରନ୍ତି ନାହିଁ। ଭଗବତ ଗୀତା 2 ଅଧ୍ୟାୟରେ ଭଗବାନ ସେଟା କହୁଛନ୍ତି, ଜାମି ମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତି ବିପଶ୍ଚିତ ବେଦବାଦତା ପାର୍ଥ ନାନ୍ୟତା ସ୍ଥିତି ବାଦିନ। ବେଦ ଅଧ୍ୟୟନ କରିକି ସେମାନେ କଣ ଜାଣନ୍ତି ନା, ଏଇ ଯୋଉ ବେଦରେ ଯୋଉ ସ୍ୱର୍ଗ କର୍ମକାଣ୍ଡ ଧାରା ସବୁ ରହିଛି, ସ୍ୱର୍ଗକୁ ଯିବା ପାଇଁ ସବୁ ବହୁତ ପ୍ରକାର ସ୍ୱର୍ଗର ବହୁତ ସବୁ କଥା ରହିଛି, ବର୍ଣ୍ଣନା କରାଯାଇଛି, ସେମାନେ ଭାବନ୍ତି ଏଇଟା ବେଦର ସାର, ନାନ୍ୟତା ସ୍ଥିତି ବାଦ, ରା ଠାରୁ ଉନ୍ନତି କିଛି ନାହିଁ ବୋଲି ସେମାନେ ଭାବନ୍ତି। ସେମାନେ ବ୍ରହ୍ମକୁ ବି ଜାଣିପାରନ୍ତି ନାହିଁ, ସେମାନେ ବ୍ରହ୍ମବାଦୀ, ସେମାନେ ବେଦବାଦରତା, ସେମାନେ ବେଦବିତ ନୁହନ୍ତି, ସେମାନେ ବେଦବାଦରତା, ବେଦ ଅଧ୍ୟୟନ କରୁଛନ୍ତି, ବେଦର ଅର୍ଥ ପ୍ରକୃତ ଅର୍ଥକୁ ଜାଣନ୍ତି ନାହିଁ, ତେଣୁ ସେମାନେ କର୍ମକାଣ୍ଡ ଧାରାରେ ନିଯୁକ୍ତ ହୁଅନ୍ତି ସେମାନେ। ତେଣୁ ଯେଉଁମାନେ ଅନ୍ତର୍ଭୁକ୍ତ ବ୍ରାହ୍ମଣ ବ୍ରହ୍ମ ଜାଣିଲେ, ବେଦ ଅଧ୍ୟୟନ କରି ବ୍ରହ୍ମକୁ ଜାଣିପାରିଲେ, ସେମାନଙ୍କୁ କହିଲେ ବ୍ରାହ୍ମଣ। ତାହାର ଉନ୍ନତ ସ୍ତରକୁ ଯେଉଁମାନେ ଯିବେ, ଯେଉଁମାନେ ପରମାତ୍ମା ଅନୁଭୂତି ଲାଭ କରିବେ, ସେମାନେ ହେଉଛନ୍ତି ଯୋଗୀ, ସେମାନେ ହେଉଛନ୍ତି ଯୋଗୀ। ଏବଂ ତାର ଉନ୍ନତ ସ୍ତର ହେଉଛି ଭଗବାନ, ଭଗବାନଙ୍କୁ ଯେଉଁମାନେ ଜାଣିବେ ସେମାନେ ହେଉଛନ୍ତି ଭକ୍ତ। ତେଣୁ ଭକ୍ତ ବହୁତ ଉନ୍ନତ ସ୍ତରରେ, ସେଇଥିପାଇଁ ଭଗବଦ୍ଗୀତା ଷଷ୍ଠ ଅଧ୍ୟାୟ ଅନ୍ତିମ ଶ୍ଳୋକରେ 47 ଶ୍ଳୋକରେ ଭଗବାନ କହୁଛନ୍ତି, ଯୋଗିନାମପି ସର୍ବେଷାଂ ମଦ୍ଗତୋ ନାନ୍ତରାତ୍ମନା ଶ୍ରଦ୍ଧାବାନ ଭଜତି ଯୋ ମା ସ୍ୱାମୀ ଯୁକ୍ତ ତନ୍ମତ। ଅନେକ ପ୍ରକାର ଯୋଗୀ ରହିଛନ୍ତି, କିନ୍ତୁ ତାଙ୍କ ଭିତରେ ଶ୍ରେଷ୍ଠ ଯୋଗୀ କିଏ ନା ଯୋଉମାନେ ଭଗବାନଙ୍କୁ ଭଗବାନ ଭକ୍ତ ଶ୍ରଦ୍ଧାବାନ ଭଜତି ଯୋ ମା ଭଗବାନ ଯେଉଁମାନେ ଭଜନ କରନ୍ତି ଭକ୍ତି କରନ୍ତି ସେମାନେ ହେଉଛନ୍ତି ଶ୍ରେଷ୍ଠ ଯୋଗୀମାନଙ୍କ ଭିତରେ ଶ୍ରେଷ୍ଠ ଯୋଗୀ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଆମର ଇସ୍କନ ତରଫରୁ ଯୋଉ ଏଥିରେ ବାଛ ବିଚାର କରାଯାଉ ନାହିଁ, ବ୍ରାହ୍ମଣ କୂଳରେ ବା ଇଏ ନୀଚ କୂଳରେ ଏସବୁ ବାଛ ବିଚାର କରାଯାଉ ନାହିଁ, ସମସ୍ତଙ୍କୁ ବ୍ରାହ୍ମଣ ମଧ୍ୟ ପ୍ରଦାନ କରାଯାଉଛି, ଦୀକ୍ଷା ପ୍ରଦାନ କରାଯାଉଛି। ଏଇଟାକୁ ଅନ୍ୟ ଲୋକମାନେ ବୁଝିପାରନ୍ତି ନାହିଁ, ସେମାନେ କହନ୍ତି ଇଏ ଠିକ୍ ନୁହଁ, ଯାହା କରୁଛନ୍ତି ଠିକ୍ ନୁହଁ। ସେଇଭଳି ମହାପ୍ରଭୁ ଥିଲାବେଳେ ମଧ୍ୟ ତାଙ୍କ ଉପରେ ବିରୋଧ କରାଯାଇଥିଲା, ଆମେ ସେଦିନ କହୁଥିଲେ ସେଟା। ତେଣୁ ଏଇଟା ସନାତନ ଗୋସ୍ୱାମୀ କହୁଛନ୍ତି ସଂସ୍କାରର ଏଇଭଳି ଭାବରେ ଶକ୍ତି ରହିଛି ଯେ କ'ଣ ନା ଯଥା ଯଥା କାଂଶ କାଞ୍ଚନ ଆଦି ସନାତନ ଗୋସ୍ୱାମୀ ଏଇଟା କହୁଛନ୍ତି, ଯେଉଁଭଳି ଭାବରେ ନିୟମ ରହି ମାନେ ଅଛି ଗୋଟେ ଉପାୟ ରହିଛି, କଂସାରେ ସେ ପାରଦକୁ ମିଶେଇଲେ ସେଟା କାଞ୍ଚନ ବା ସୁବର୍ଣ୍ଣରେ ପରିଣତ ହବ। ଯଥା କାଞ୍ଚନ ତଥା ଦୀକ୍ଷା ବିଧାନ ଦ୍ୱିଜତମ ଜାତି ନୁଣା, ଯେଉଁଭଳି ଭାବରେ କଂସାରେ ପାରଦକୁ ମିଶେଇଲେ ସେଟା କଣ ସୁନାରେ ପରିଣତ ହବ। ପ୍ରଭୁପାଦ ମହାରାଜ କହନ୍ତି ଆମେ ମାନେ ସବୁ ଯୋଗୀ ଥିଲେ ଏଭଳି ଭାବରେ ଥିଲେ ସେମାନେ ଏଇ ପାରଦକୁ ଖାଇଦେବେ, ତାଙ୍କ ଶକ୍ତି ରହିଛି ପାରଦକୁ ଖାଇଦେବେ ବା ପିଇଦେବେ ଯାହା ହଉ ଖାଇଦେବେ, ତାପରେ ଯେତେବେଳେ ସେମାନେ ପରିସ୍ରା କରିବେ ସୁବର୍ଣ୍ଣ ପରିସ୍ରା କରିବେ, ସୁବର୍ଣ୍ଣ ବାହାରି କାରଣ ଇଏ ରହିଛି ପାରଦରେ କଂସାରେ ପାରଦ ମିଶିଲେ ସେଇଟା ସୁନାରେ ପରିଣତ ହେଇଯିବ, ଏସବୁ ରହିଛି। କିନ୍ତୁ ସେଇଭଳି ଭାବରେ ତଥା ଦୀକ୍ଷା ବିଧାନ ଦୀକ୍ଷା କହିଲେ ଏଇଭଳି ଭାବରେ ଦ୍ୱିଜତମ ଜାତି ନୁଣା, ମନୁଷ୍ୟମାନେ ଯଦି ନୀଚ ସ୍ତରରେ ହେଲେ ମଧ୍ୟ ଯଦି ସେମାନେ ସଂସ୍କାର ଗ୍ରହଣ କଲେ ସେମାନେ ବ୍ରାହ୍ମଣରେ ପରିଣତ ହେବେ, ଦ୍ୱିଜତମ ଦ୍ୱିଜ ହେଇଗଲା ତାଙ୍କ ଦ୍ୱିତୀୟ ଜନ୍ମ ହେଇଗଲା, ବ୍ରାହ୍ମଣରେ ପରିଣତ ହେବେ ସେମାନେ। ତେଣୁ ସନାତନ ଗୋସ୍ୱାମୀ ଏଇ ଶ୍ଳୋକଟି କହିଛନ୍ତି, ତେଣୁ ଏଇଭଳି ଭାବରେ ମାଧବ ପରି ତାଙ୍କୁ ସେ ବ୍ରାହ୍ମଣ ମାନଙ୍କୁ କଣ କଲେ ବୈଷ୍ଣବରେ ପରିଣତ କଲେ, ବୈଷ୍ଣବରେ ପରିଣତ କଲେ। ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟକୁ ଯାଇଥିଲେ, ପ୍ରଭୁପାଦ ମହାରାଜ କୁହନ୍ତି କଥାଟି, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଅନେକ ଶିଷ୍ୟ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ ଏଇ ଭଗବାନ କଥା ପ୍ରଚାର କରିବା ପାଇଁ। ଥରେ ଜଣେ ଯାଇଥିଲେ ଲଣ୍ଡନକୁ ଯାଇଥିଲେ, ଲଣ୍ଡନର ଜଣେ ଥିଲେ ତାଙ୍କର ସବୁ ଜେଟ୍ ସବୁ ରହିଛନ୍ତି ମାନେ ସବୁ ତାଙ୍କର ତ ସବୁ କ'ଣ ରାଜତନ୍ତ୍ର ରହିଛି, ତେଣୁ ତାଙ୍କର ଜଣେ ଜେଟ୍ ଲର୍ଡ ଅଫ୍ ଜେଟ୍ଲ୍ୟାଣ୍ଡ, ଜେଟ୍ଲ୍ୟାଣ୍ଡରେ ଜଣେ ଥିଲେ ଲର୍ଡ ଥିଲେ, ସିଏ ତାଙ୍କୁ କହିଲେ କହିଲେ ସ୍ୱାମୀଜୀ ଆପଣ ମୋତେ ବ୍ରାହ୍ମଣ କରିପାରିବେ ନା? ହଁ କରିପାରିବ ନା, ତା କ'ଣ କରିବାକୁ ପଡ଼ିବ ନା ଆପଣ ଚାରୋଟି ନିୟମ ପାଳନ କରିବେ, ନା କ'ଣ ସେଇଟା ନା ଯେଉଁ ଦ୍ୟୁତଙ୍କୁ ପାଳନ ସ୍ତ୍ରୀଙ୍କୁ ସିନା, ନୋ ମିଟିଟିଂ, ନୋ ଇଲିସିଟ ସେକ୍ସ, ନୋ ଗ୍ୟାମ୍ବଲିଂ, ନୋ ଆନିମଲ୍ କିଲିଂ, ଏବେ ଏଇ ଯେଉଁ ଦ୍ୟୁତଙ୍କୁ ପାଳନ ସ୍ତ୍ରୀଙ୍କୁ ସିନା ଯାଇଛି, ନୋ ଗ୍ୟାମ୍ବଲିଂ, ଏସବୁ ଶୁଣିଲି ସେ କହିଲେ ଇଟ୍ ଇଜ୍ ଇମ୍ପସିବୁଲ, ଏଇଟା ଅସମ୍ଭବ କହିଲେ। ପାଶ୍ଚାତ୍ୟ ଜଗତରେ ସେମାନେ ଲୋକମାନେ ଭାବୁଥିଲେ ଏଇଟା, କିନ୍ତୁ ପ୍ରଭୁପାଦ ମହାରାଜ ତାଙ୍କୁ ସବୁ ଏଇଭଳି ଭାବେ ବୈଷ୍ଣବ ପରିଣତ କରିଦେଲେ, ସବୁ ତ୍ୟାଗ କରିଦେଲେ ସେମାନେ। ଆମର ତଥାକଥିତ ବ୍ରାହ୍ମଣ ମାନେ ଯେଉଁ ଆସୁଛନ୍ତି ପୁରୀ ମନ୍ଦିରକୁ ଆସୁଛନ୍ତି, ସେମାନେ ସବୁ ପାନ ପାଟିରେ ଲଗେଇକିରି ଆଉ ସବୁ ଖାଦ୍ୟ ସବୁ ମଧ୍ୟ ଖାଇକି ସବୁ ଆସୁଛନ୍ତି, ସେଇଭଳିଆ ଖାଦ୍ୟ ଖାଇକିରି ଆସୁଛନ୍ତି, କିନ୍ତୁ ସେମାନେ ମନ୍ଦିରକୁ ଆସୁଛନ୍ତି, କିନ୍ତୁ ଯେଉଁମାନେ ଏସବୁ ତ୍ୟାଗ କରିଛନ୍ତି, ଅଖାଦ୍ୟ ଭୋଜନ କରିଛନ୍ତି, ସବୁ ନିୟମ ପାଳନ କରୁଛନ୍ତି, ବୈଦିକ ରୀତିରେ ଜୀବନଯାପନ କରୁଛନ୍ତି, ତାଙ୍କୁ ଆଲାଉ ନାହିଁ। ଇଏ ହେଉଛି କଳିଯୁଗର ଅବସ୍ଥା, କଳିଯୁଗର ଅବସ୍ଥା ହେଉଛି ଏଇଟା ଧର୍ମର ଗ୍ଲାନୀ, ଏଇଟା ହେଉଛି ଧର୍ମର ଗ୍ଲାନୀ ବୋଲି କୁହାଯିବ। ଯାହା ହଉ ମହାଦେବ ପୁରୀ ସେଇଭଳି ଭାବରେ ତାଙ୍କୁ ବୈଷ୍ଣବ କରିକିରି ତାଙ୍କୁ ଭଗବାନ ସେବା ନିମିତ୍ତ କଲେ। ଆମ ପ୍ରଭୁପାଦ ମହାରାଜ କହନ୍ତି ଆମେ ବୈଷ୍ଣବ ହେଲେ ଯେ ସମସ୍ତେ ଆମେ ରାଧା କୃଷ୍ଣଙ୍କର ସେବା କରିପାରିବା ତା ନୁହଁ, ଜଣେ ଯଦି ଉନ୍ନତ ସ୍ତରକୁ ଯାଇନାହାନ୍ତି ସେମାନେ ରାଧା କୃଷ୍ଣଙ୍କର ସେବା କରିପାରିବେ ନାହିଁ। ସେମାନେ ରାଧା କୃଷ୍ଣଙ୍କର ସେବା କଲେ ମଧ୍ୟ ସେଟା ହେଉଛି ଲକ୍ଷ୍ମୀ ନାରାୟଣଙ୍କର ସେବା, ବହୁତ ଉନ୍ନତ ସ୍ଥିତିରେ ଗଲେ ଜଣେ ରାଧାକୃଷ୍ଣଙ୍କ ସେବା କରିପାରିବ, ରାଧାକୃଷ୍ଣ ସେବା ଏତେ ସହଜ। ତେଣୁ ଯାହା ହେଉ, ଏଇଭଳି ଭାବରେ ମାଧବେନ୍ଦ୍ର ପୁରୀ ତାଙ୍କୁ ବୈଷ୍ଣବ କରିକିରି ସେବା ପ୍ରଦାନ କଲେ। ପ୍ରଭୁପାଦ ମହାରାଜ ବହୁତ ସୁନ୍ଦର ଭାଷ୍ୟ ଦେଇଛନ୍ତି, ଆମେ ଏତେ ଆଲୋଚନା କରିବା ନାହିଁ। ତେଣୁ ପୁନଃ ଦିନ ସେ ପ୍ରଭୁର କରାଇଲୁ ଉତ୍ଥାନ, କିଛୁ ଭୋଗ ଲାଗାଇଲ କରାଇଲୁ ଜଳପାନ, ପୁଣି ଦିନର ଯେତେବେଳେ ଶେଷ ହେଲା ତା ପର ଦିନ ଏଇଭଳି ଭାବେ ଚାଲିଲା, ଅନେକ ଦିନ ଧରି ଚାଲିଲା ଅନ୍ନକୁଟ। ଶେଷରେ ପ୍ରଭୁ କରାଇଲୁ ଉତ୍ଥାନ, ତାଙ୍କୁ ମାନେ ନାଇଁ ନାଇଁ ସେଇ ଦିନର କଥା, ସେଇଦିନ ଆମର ବୈକାଳିକ ଆଳତି ହେଉଛି ନା, ସେଇଭଳି ଭାବେ ଭଗବାନଙ୍କୁ ଭୋଗ ଲାଗିକି ସେ ବିଶ୍ରାମ ଦିଆଯିବ, କଣ ସାହାନ ଦିଆଯିବ, ତାଙ୍କୁ ବିଶ୍ରାମ ଦିଆଯିବ, ପୁଣି ବିକାଳ ହେଲେ ପୁଣି ତାଙ୍କୁ ଉତ୍ଥାନ କରାଯିବ, ତାଙ୍କୁ ଉଠାଯିବ, ଏବଂ କିଛି ଭୋଗ ଲଗାଇଲା କରାଇଲୁ ଫଳପା, ଆମେ ଫଳ ଭୋଗ ଲଗଉଛେ, ଯାହା ସବୁ ବୈଦିକ ରୀତି ରହୁଛି ସେଇ ଅନୁସାରେ ଆମେ ଚାଲିଛି ଏଠି ଇସ୍କନ ଯେଉଁ ଧାରା, ଏ ସାଧାରଣ କଥା ନୁହଁ, ଏ ମନଗଢ଼ା ପୂଜା ହଉ ନାହିଁ। ଅଧିକାଂଶ ତଥାକଥିତ ମନ୍ଦିର ରହିଛି, ବ୍ରାହ୍ମଣମାନେ ତଥାକଥିତ ବ୍ରାହ୍ମଣମାନେ ରହିଛନ୍ତି, ସେମାନେ ଜାଣନ୍ତି ନାହିଁ କେମିତି ଭଗବାନ ପୂଜା କରିବାକୁ ପଡ଼ିବ, ପୂଜା କରିବାକୁ ପଡ଼ିବ। ଆମର ଯୋଉ ଗଦେଇଗିରି ରହିଛି, ଗଦେଇଗିରିରେ ଯୋଉ ଗୋପାଳ ରହିଛନ୍ତି, ଆମର ଗୌରବନ୍ଧୁ ସେ ମହାରାଜଙ୍କର ସେଇଟା ତାଙ୍କ ମାମୁଁ ଘରଥିଲା, ସେଠି ରହୁଥିଲେ, ତାଙ୍କୁ ଗୋପାଳଙ୍କର ପୂଜା କରୁଥିଲେ, ସେଠି ଗୋପାଳ ସେବା କରୁଥିଲେ ସିଏ। ସେଠି ପୂଜାରେ ଦାୟିତ୍ୱ କିଏ ଥିଲେ ନା, ଆମର ସେ ପାଖରେ ଆମର ଗ୍ରାମ ସେଇଟା ନାଗପୁର, ନାଗପୁରରେ ଜଣେ ବ୍ରାହ୍ମଣ ଯାଇକି ପୂଜା କରୁଥିଲେ, ନାଗପୁର ଜଣେ ବ୍ରାହ୍ମଣ ଯାଇ ପୂଜା କରୁଥିଲେ। ତାଙ୍କର ଉଦ୍ଦେଶ୍ୟ କ'ଣ ନାହିଁ, ପୂଜା କରି କେତେ କ'ଣ ମାରିକିରି ଆଣିବେ, ସେଠୁ ଲୁଟ୍ କରିକି ଆଣିବେ, ଏଇଟା ତାଙ୍କର ଥିଲା, ଯାଉଥିଲେ ସବୁ କଥା ଆମେ କହିବା ନାହିଁ କଥା। କିନ୍ତୁ ଯାହା ବି ହଉ, ଯେତେବେଳେ ଆମର ଇସ୍କନ ହେଲା ସେ ସ୍ଥାନକୁ ଇସ୍କନ ହେଲା, ତାଙ୍କୁ କହିଲେ ତମେ ଏଠି ପୂଜା କର, ସେ କିନ୍ତୁ ରହିଲେ ନାହିଁ, ପୂଜା କଲେ ନାହିଁ। ଆମେ ବୈଷ୍ଣବମାନେ ଯାଇ ପୂଜା କରି ଗଦେଇଗିରି, ଗଦେଇଗିରିରେ ଯୋଉ ଗୋପାଳଜୀ ରହିଛନ୍ତି ତାଙ୍କର ବହୁତ ମହାତ୍ମା ରହିଛି, ଗଦେଇଗିରିର ଗୋପାଳଜୀଙ୍କର ଅନେକ ମହାତ୍ମା ରହିଛି, ତାଙ୍କର ଗୋଟେ ବହି ମଧ୍ୟ ଲେଖା ହେଇଛି, ବହି ଅଛି। ତେଣୁ ତାପରେ ଆମର ଯାଇକିରି ଏଇ ଯୋଉ ଆମର ବୈଷ୍ଣବମାନେ ଯାଇ ପୂଜା ଆରମ୍ଭ କଲେ, ବ୍ରାହ୍ମଣ ସେ ବ୍ରାହ୍ମଣ ଜଣ ପୂଜା କରୁଥିଲେ, ବ୍ରାହ୍ମଣ ମାନେ ଯେ ପୂଜା କରନ୍ତି, ବ୍ରାହ୍ମଣଙ୍କର ପୂଜା ବୈଷ୍ଣବ ପୂଜା କିଛି ତଫାତ୍ ହଉଛି, କ'ଣ ସ୍ମାର୍ଥ ସ୍ମାର୍ଥ ମାତ୍ରରେ ସେମାନେ ପୂଜା କରନ୍ତି। ବ୍ରାହ୍ମଣ ମାନଙ୍କୁ ଯେ ପୂଜା କରିବାର ଉଦ୍ଦେଶ୍ୟ କ'ଣ ନା, ଭଗବାନ ପୂଜା କରିକି ଆମର ଯୋଉ ରହିଛି ଆମର ଯୋଉ ଆବଶ୍ୟକତା ପୂରଣ କରିବା, ଏଇଟା ହଉଛି ତାଙ୍କର ଲକ୍ଷ୍ୟ। କିନ୍ତୁ ବୈଷ୍ଣବ ମାନେ ଯେଉଁ ଭଗବାନ ପୂଜା କରନ୍ତି, କାହେ ମନ ବାକ୍ୟରେ ଭଗବାନଙ୍କୁ ସମର୍ପଣ କରି ଭଗବାନ ପୂଜା କରନ୍ତି, ତା ମତ ବଦଳରେ କିଛି ପ୍ରାପ୍ତ ହେବେ ସେଇଟା ନାହିଁ, ଏ ହଉଛି ତଫାତ୍। ବ୍ରାହ୍ମଣ ମାନେ ଯେ ପୂଜା କରନ୍ତି, ଏଇଟା ପୂଜା କରନ୍ତି ଏତେ ଟଙ୍କା ପାଇବେ ବା ଏହା ପାଇବେ, ସେଥିପାଇଁ ପୂଜା କରନ୍ତି। କିନ୍ତୁ ବୈଷ୍ଣବ ମାନେ ଯେଉଁ ପୂଜା କରନ୍ତି, ଭଗବାନ ଯେଉଁ ପୂଜା କରିବେ ତା ବଦଳରେ କିଛି ପାଇବେ ନାହିଁ, ତା ବଦଳରେ ଯେଉଁମାନେ ପାଇବା ପାଇଁ ଚେଷ୍ଟା କରନ୍ତି ସେମାନେ ବ୍ରାହ୍ମଣ, ସେମାନେ ଭକ୍ତ ନୁହଁ, ସେମାନେ ବୈଷ୍ଣବ, କ'ଣ ସେମାନେ ହେଉଛନ୍ତି ବଣି। ପ୍ରହ୍ଲାଦ ମହାରାଜ ଭାଗବତ ସପ୍ତମ ସ୍କନ୍ଧରେ ଏଟା କହୁଛନ୍ତି, ନବମ ଅଧ୍ୟାୟରେ, ସବୈ ବଣି ନ ସଭୃତ୍ୟ। ସେ ଭଗବାନ ତାଙ୍କୁ ବହୁତ ପ୍ରକାର ଇଏ କଲେ ନା, ନୃସିଂହଦେବ ବହୁତ ପ୍ରକାର ତାଙ୍କୁ କ'ଣ ଲୋଭ ଦେଖେଇଲେ, ପ୍ରହ୍ଲାଦଙ୍କୁ ବହୁତ ପ୍ରକାର ଲୋଭ ଦେଖେଇଲେ, ପ୍ରହ୍ଲାଦ ତମେ କିଛି ବର ଗ୍ରହଣ କର, ତମେ ଯାହା ଚାହିଁବ ପ୍ରଦାନ କରିପାରିବି, କିଛି ତମର କିଛି ଅପ୍ରାପ୍ୟ ରହିବ ନାହିଁ, ଏଇଭଳି ଭାବରେ ଭଗବାନ ବହୁତ ପ୍ରକାର ତାଙ୍କୁ ପ୍ରଲୋଭନ ଦେଖେଇଲେ। ତେଣୁ ପ୍ରହ୍ଲାଦ ମହାରାଜ ସେଟା କହୁଛନ୍ତି, ପ୍ରଭୁ ଯିଏ ଭକ୍ତି ବଦଳରେ ଆପଣଙ୍କ ଠାରୁ କିଛି ଗ୍ରହଣ କରିବା ପାଇଁ ଚାହାନ୍ତି ସେମାନେ ଭକ୍ତ ନୁହଁନ୍ତି, ସେମାନେ ବଣି ସେମାନେ। ଏଇଭଳି ଭାବରେ ପ୍ରହ୍ଲାଦ ମହାରାଜ ଭାଗବତ ସପ୍ତମ ଦଶମ ଅଧ୍ୟାୟରେ ଦେଇକି ସୁକୁଟି ଅଛନ୍ତି, ସବୁ ବଣି ନ ସଭୃତ୍ୟ ସବୁ ବଣି, ସିଏ ଆପଣଙ୍କର ଭକ୍ତ ନୁହଁନ୍ତି, ସେମାନେ ହେଉଛନ୍ତି ବଣି। ପ୍ରାୟ ଅଧିକାଂଶ ଲୋକ ଯେଉଁ ଭଗବାନ ପୂଜା କରନ୍ତି, ବ୍ରାହ୍ମଣ ହୁଅନ୍ତୁ ବା କ୍ଷତ୍ରିୟ ହୁଅନ୍ତୁ ବା ବୈଶ୍ୟ ହୁଅନ୍ତୁ ବା ଶୂଦ୍ର ହୁଅନ୍ତୁ ବା ଯେକୌଣସି ସ୍ତରରେ ହୁଅନ୍ତୁ ନା କାହିଁକି, ଆଜିକାଲି ତ ବର୍ଣ୍ଣାଶ୍ରମ ପ୍ରଥା ନାହିଁ, କିନ୍ତୁ ଭଗବାନଙ୍କୁ ପୂଜା କରନ୍ତି ତା ବଦଳରେ ସେମାନେ ଚାହାନ୍ତି ମୋତେ ଏଇଟା ଦରକାର। ସେଇଟା କହିଲେ ଭାଗବତ ଭଗବତ ସପ୍ତମ ଅଧ୍ୟାୟରେ ଭଗବାନ କହିଲେ। ଅଧିକାଂଶ ଲୋକ ତ ଭଗବାନଙ୍କ ଶରଣ ଯାଉନାହାନ୍ତି, ଭଗବାନ ପୂଜା କରୁନାହାନ୍ତି, ଅଧିକାଂଶ ଲୋକ ଅଧିକା ଶତକଡ଼ା 80 ଭାଗ ଲୋକ। ତେଣୁ ତା ଭିତରେ ଆଉ ଯେଉଁମାନେ ଅଛନ୍ତି ଭଗବାନଙ୍କ ଶରଣରେ ଯାଉଛନ୍ତି ସେମାନେ ହେଉଛନ୍ତି କିଏ, ପ୍ରାୟ ଅଧିକାଂଶ ହେଉଛନ୍ତି କିଏ ନା, ସେମାନେ ଚତୁର୍ବିଧା ବୋଲନ୍ତି ମା ଜନାଂଶ ପୃଥିନ ଅର୍ଜୁନ ଆର୍ତ ଜିଜ୍ଞାସ ଅର୍ଥାର୍ଥୀ ଜ୍ଞାନୀ ଚ ଭରତ ସବ। ଏ ଚାରି ପ୍ରକାର ବ୍ୟକ୍ତି, କିଏ ହେଉଛନ୍ତି ଦୁଃଖରେ ପଡ଼ିକିରି ଭଗବାନଙ୍କ ଶରଣରେ ଯାଉଛନ୍ତି, କିଏ ଜିଜ୍ଞାସା ପାଇଁ ଭଗବାନ ଜିଜ୍ଞାସା କରୁଛନ୍ତି ସେମାନେ ଭଗବାନଙ୍କ ଶରଣରେ ଯାଉଛନ୍ତି, କିଏ ଅର୍ଥ ଆବଶ୍ୟକତା ରହୁଛି ସେମାନେ ଭଗବାନଙ୍କ ଶରଣରେ ଯାଉଛନ୍ତି, ଏବଂ କିଏ ଜ୍ଞାନୀ ସେମାନେ ଭଗବାନଙ୍କ ଶରଣରେ ଯାଉଛନ୍ତି। ତେଣୁ ଆଙ୍କ ଭିତରେ ଜ୍ଞାନ ହେଉଛନ୍ତି ଶ୍ରେଷ୍ଠ ବୋଲି ଭଗବତୀ ସପ୍ତମ ଅଧ୍ୟାୟରେ ଭଗବାନ କହିଲେ। ଯାହାର ଦୁଃଖରେ ପଡ଼ିଲେ ଭଗବାନ ଶରଣ ହୋଇଗଲେ ଭଗବାନ କହନ୍ତି ଉଦାହର, ଏମାନେ ବହୁତ ତାଙ୍କର କ'ଣ ବୁଦ୍ଧି ଉନ୍ନତ, ଉଦାହର ସର୍ବେ ବ୍ୟକ୍ତି ଯେଉଁମାନେ ଯେଉଁମାନେ ବିଭିନ୍ନ କାମନା ରହିଛି କାମେଷ୍ଟ ଜ୍ଞାନ ପ୍ରପଦ୍ୟନ୍ତ ଅନ୍ୟ ଦେବତା, ଯାହାଙ୍କର ବିଭିନ୍ନ ପ୍ରକାର କାମନା ରହିଛି ସେମାନେ ଭଗବାନଙ୍କ ଶରଣ ନ ଯାଇକରି ବିଭିନ୍ନ ଦେବତାମାନଙ୍କୁ ପୂଜା କରୁଛନ୍ତି, କାହିଁକି ତାଙ୍କର ଜ୍ଞାନଟି ନଷ୍ଟ ହୋଇଯାଇଛି। ତେଣୁ ଯାହାର କିଛି କାମନା ଥାଇକିନି ବୋଲି ଯଦି ଭଗବାନଙ୍କ ଶରଣରେ ଯାଆନ୍ତି ତାହେଲେ ସେମାନେ ବହୁତ ବୁଦ୍ଧିମାନ ବ୍ୟକ୍ତି। କାମ ସର୍ବକାମ ବା ମୁଖ୍ୟ କାମ ଉଦାହରଣ ଦେଇ ତୀବ୍ରେଣ ଭକ୍ତି ଯୋଗ ସମ୍ପରମ ଭାଗବତ ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଯାହାର କୌଣସି କାମନା ନଥାଉ ବା ସବୁକିଛି କାମନା ଥାଉ ବା ଯେଉଁମାନେ ମୁକ୍ତି ଚାହୁଁଛନ୍ତି ସେମାନେ ଭଗବାନଙ୍କ ଶରଣ ଯିବେ। ହରେ କୃଷ୍ଣ କୃଷ୍ଣ ହରେ 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 ରାମ ରାମ ରାମ। ଉଦାହରଣ ଦେଇ ତାଙ୍କ ବୁଦ୍ଧି ବହୁତ ଉନ୍ନତ, ଭଗବାନଙ୍କ ଶରଣରେ ଯାଉଛନ୍ତି ସେମାନେ, କାମନା ଥିଲେ ମଧ୍ୟ ଭଗବାନ ପୂର୍ଣ୍ଣ କରିବେ। କିନ୍ତୁ ଦେବତାମାନଙ୍କର ଶରଣରେ ଭଗବାନଙ୍କ ଶରଣରେ ଯିବାର ତଫାତ ହେଉଛି କ'ଣ କି କହିବେ କ'ଣ ଶରଣ, ବିଭିନ୍ନ କାମନା ରହିକରି ଦେବତାମାନଙ୍କୁ ଆମେ କାମନା ପୂରଣ କରିବେ, ଭଗବାନ କାମନା ପୂରଣ କରିବେ, ତଫାତ କ'ଣ? ଭଗବାନ ଦେବେ ଏଇଟା ଗୋଟେ କଥା, ମୁଖ୍ୟ ପଏଣ୍ଟ ହେଉଛି କ'ଣ, ଭଗବାନର କାମନା ପୂରଣ କରିବେ, ସେ କାମନା ପୂରଣ ହେଲା ପରେ ଆଉ କୌଣସି ତାଙ୍କର କାମନା ରହିବ ନାହିଁ। ଭାଗବତ ପଞ୍ଚମ ସ୍କନ୍ଧରେ ଶ୍ଳୋକଟି ଅଛନ୍ତି, ସେଇଟା ତ ଅଛି ଷଷ୍ଠ ଅଧ୍ୟାୟ ନା, ଆଉ ଗୋଟେ ରହିଛି ସେଇଟା ହେଉଛି କ'ଣ ନା, ଆମେ ବିଭିନ୍ନ ପ୍ରକାର ଯେମିତି ଧ୍ରୁବ ମହାରାଜ, ଧ୍ରୁବ ମହାରାଜଙ୍କର ବିରାଟ ବଡ଼ କାମନା କରୁଥିଲେ, ବିରାଟ ବଡ଼ ସ୍ଥାନ ଚାହୁଁଥିଲେ, ରାଜ୍ୟ ଚାହୁଁଥିଲେ, କିନ୍ତୁ ଭଗବାନ ଯେତେବେଳେ ଭଜନ କଲେ ତାଙ୍କର ସେ କାମନା ପୂର୍ଣ୍ଣ ହେବ, କାମନା ଆଉ ରହିଲା ନାହିଁ, ଚାଲିଗଲା, ସେ ଚାହିଁଲେନି ପ୍ରଭୁ ଆମର ବରଂ ନ ଯାଆଛେ ସ୍ୱାମୀ କୃତାର୍ଥ ସ୍ତ୍ରୀ ବରଂ ନ ଯାଆଛେ, ପ୍ରଭୁ ମୁଁ କୃତାର୍ଥ ହେଇଯାଇଛି, ମୋର ଆଉ କୌଣସି ବର ଦରକାର ନାହିଁ, ମନଟା ଶୁଦ୍ଧ ହେଇଯିବ। ଭଗବାନ ଯଦିଓ ତାଙ୍କର ମନସ୍କାମନା ପୂର୍ଣ୍ଣ କରିବେ କିନ୍ତୁ ସେ କାମନା ପୂର୍ଣ୍ଣ କଲା ପରେ ତାଙ୍କର ଆଉ କୌଣସି କାମନା ରହିବ ନାହିଁ, ତାଙ୍କର ମନଟା ଶୁଦ୍ଧ ହେଇଯିବ, ତେଣୁ ସେ ଭଗବାନ କୌଣସି କାମନା କରିବେ ନାହିଁ। ତେଣୁ ଧ୍ରୁବ ମହାରାଜ ଯଦିଓ ଭଗବାନ ତାଙ୍କୁ ଦର୍ଶନ ଦେଲେ, ସେ କଲେ ଭଗବାନ ଦର୍ଶନ ପାଇଲେ, କିନ୍ତୁ ସେ ବହୁତ ମନ ଦୁଃଖରେ ଫେରୁଥିଲେ। ଭାଗବତ ଚତୁର୍ଥ ସ୍କନ୍ଧରେ ନବମ ଅଧ୍ୟାୟରେ ଦଶମ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରୁଛନ୍ତି, ମୈତ୍ର ମୁନି ବିଦୁରଙ୍କୁ କହୁଛନ୍ତି, ସେତେବେଳେ ବିଦୁର ପଚାରେ ଯେ ଭଗବାନ ଦର୍ଶନ କରି ସେ ପୁଣି କାହିଁକି ଦୁଃଖରେ ଫେରୁଥିଲେ, ମନ ଦୁଃଖରେ କାହିଁକି ଫେରୁଥିଲେ, କାରଣ କ'ଣ ନା, ଧ୍ରୁବଙ୍କର ମନ ଦୁଃଖ ହେଉଥିଲା ଏଇଟା ଯେ ଭଗବାନ ମୁଁ ପ୍ରାପ୍ତ ସ୍ୱରାଜ୍ୟ ଯଚ୍ଛତ ବିଷ୍ଣୁ, ଭଗବାନ ନିଜକୁ ପ୍ରଦାନ କରିଥାନ୍ତେ କିନ୍ତୁ ମୁଁ ଚାହିଁଲି ଭୌତିକ କାମନା ଚାହିଁଲି, ନିଜକୁ ଧିକାର କଲେ ଧ୍ରୁବ ମହାରାଜ, ତେଣୁ ଏ ହେଉଛି କାରଣ ହେଉଛି ସେଇଟା। ଯାହା ହଉ ଭଗବାନଙ୍କୁ ଯେଉଁମାନେ ଭଜନ କରିବେ ବିଭିନ୍ନ କାମନା ଥାଇକରି ମଧ୍ୟ ସେମାନଙ୍କର ଭଗବାନଙ୍କ କାମନା ପୂରଣ କରିବେ, ତାପରେ ଆଉ ସେ କାମନା ରହିବ ନାହିଁ, ଆଉ କୌଣସି କାମନା ରହିବ, ଭୌତିକ କାମନା ରହିବ, ତାଙ୍କ ମନ ଶୁଦ୍ଧ ହେଇଯିବ। ସେମାନେ ଆଉ କହିବେ ନା ଧନଙ୍ଗ ନା ଜନଙ୍ଗ ନା ସୁନ୍ଦରୀଙ୍କ ବିଧାନ ବା ଜଗତୀ, ସେ କାମ ମମ ଜନ୍ମନି ଜନ୍ମନି ସରେ ଭବତା ଭକ୍ତି ରହିତ, ଆଉ କିଛି ଚାହିଁବେ ନାହିଁ ସେମାନେ, ଇଏ ହେଉଛି ବୈଷ୍ଣବ। ତେଣୁ ପୁରୀ ମା ଗୋସାଇ ତାଙ୍କୁ ସବୁ ବୈଷ୍ଣବ ପରିଣତ କଲେ, ସେମାନେ ଭଗବାନଙ୍କୁ ପୂଜା ଆରମ୍ଭ କଲେ, ବ୍ରାହ୍ମଣ ଥିଲେ ତାଙ୍କ ବୈଷ୍ଣବ ହେଲେ, ଭଗବାନ ଯେଉଁମାନେ ବିଷ୍ଣୁଙ୍କର ଯେଉଁମାନେ ପୂଜକ ସେମାନେ ବୈଷ୍ଣବ ବୋଲି କୁହାଯିବ, କିନ୍ତୁ ତଥାପି ଯେଉଁମାନେ ବ୍ରାହ୍ମଣ କହିଲେ ବ୍ରାହ୍ମଣର ଉନ୍ନତ ସ୍ଥିତି ହେଉଛି ବୈଷ୍ଣବ। ତେଣୁ ଗୋପାଳ ପ୍ରକଟ ହୋଇଲ ଦେଶ ଶବ୍ଦ ହୋଇଲ ଆସ ତାସ ବ୍ରାହ୍ମଣରେ ଲୋକ ଦେଖିତେ ଆଇଲ, ଗୋପାଳ ପ୍ରକଟ ହେଲେ ଜାଣିକିରି ସବୁ ଲୋକ ସବୁ ଆସିଲେ, ପାଖାପାଖି ଲୋକ ଯୋଉ ରହିଛନ୍ତି ଆସି ପହଞ୍ଚିଲେ, ଏକ ଏକ ଦିନ ଏକ ଏକ ଗ୍ରାମେ ରହିଲ ମାଗିଆ ଅନ୍ନକୂଟ କରେ ସଭେ ଘରସ୍ଥ। ତେଣୁ ଆଜି ଗୋଟେ ଗ୍ରାମର ଲୋକମାନେ କହିଲେ ଆମେ ଆଜି ଅନ୍ନକୂଟ ଆଜି କରିବୁ, ଯାହା ସବୁ ଖାଦ୍ୟପେୟ ସବୁ ବ୍ୟବସ୍ଥା ହବ ସେ ସବୁ ବ୍ୟବସ୍ଥା ସେ କରିବେ, ସବୁ ଆଣିବେ, ସବୁ ଚାଉଳ ଫଳ ଡାଲି ପରିବା ପତ୍ର କରିକି କ୍ଷୀର ଦହି ଦୁଧ କରିକିରି ସବୁ ଆଣିକିରି ସବୁ ଦେବେ, ତ ଅନ୍ନକୂଟ କରେ ସବୁ ଭରସା ହେଇଗଲା, ସମସ୍ତେ ଆନନ୍ଦିତ ହେଇକି ଅନ୍ନକୂଟ କରୁଛନ୍ତି। ରାତ୍ରି କାଳେ ଠାକୁରରେ କରାଇବା ସ୍ମରଣ, ପୁରୀ ଗୋସ୍ୱାଇଁ କହିଲେ କିଛି ଗଦ୍ୟ ଭୋଜନ, ତେଣୁ ରାତିରେ ଭଗବାନ ସ୍ନାନ କଲା ପରେ ପୁରୀ ଗୋସାଇ କିଛି ଖାଦ୍ୟ ଗ୍ରହଣ କଲେ। ପ୍ରାତ କାଳେ ପୁନତେ ଇଚ୍ଛେ କରିଲ ସେବନ ଅନ୍ନଲୟା ଏକ ଗ୍ରାମର ଆୟୋଜନ ଲୋକ କ'ଣ ପୁଣି ସକାଳୁ ଉଠିଲେ ଭୋର ମଧ୍ୟାହ୍ନ କ'ଣ ବିଭାଗରି ଶେଷ ଆଲୋକ ପ୍ରବେଶ ନିଦ୍ରା ଛାଡ଼ି ଭୁଲ ଆଦି ଭୋର ମୁହୂର୍ତ୍ତ ବ୍ରହ୍ମ ମୁହୂର୍ତ୍ତ ଭଗବାନଙ୍କ ମଙ୍ଗଳାରତୀ ହବ ମଙ୍ଗଳାରତୀ ହବ। ତେଣୁ ଆମର ଇସ୍କନ ଏଠି ହଉଛି ଅଧିକା ଯେମିତିକି ଜଗନ୍ନାଥ ମନ୍ଦିର ମଧ୍ୟ ହବ ନାହିଁ, ଏବେ ଟିକେ ପରିବର୍ତ୍ତନ ହେଲାଣି। ଛଅଟା ପରେ ବ୍ରହ୍ମ ମୁହୂର୍ତ୍ତ ପାଣି ହେଲା ପରେ ତାଙ୍କ ମଙ୍ଗଳାରତୀ ହବ ସେଠି ଏଭଳି। ତେଣୁ ଯାହା ହଉ ପ୍ରାତଃ କାଳରେ ଭଗବାନଙ୍କର ପୂଜା ହବ ମଙ୍ଗଳାରତୀ। ଅନ୍ନ ରହିବା ଏକ ଗ୍ରାମର ଆୟୋଜନ କ'ଣ, ତେଣୁ ଗୋଟେ ଗ୍ରାମର ଯେ କହିଥିଲେ ଆସନ୍ତାକାଲି ଆମେ କରିବୁ ବୋଲି କହିଥିଲେ ସେ ସବୁ ଆଣିକି ପହଞ୍ଚି ଗଲେ ଅନ୍ନ ସବୁ ଆଣିକି କହିଲେ ଅନ୍ନ ଘୃତ ଯଦି ଦୁଗ୍ଧ ଗ୍ରାମେ ଯଦି ଛିଲ ଗୋପାଳର ଆଗେ ଲୋକ ଆଣି ଆସନ୍ତି ସବୁ ଆଣିକି ପହଞ୍ଚି ଦେଲେ। ଆମର ଆମର ଭୁବନେଶ୍ୱରରେ ଯୋଉ ଗୋବର୍ଦ୍ଧନ ପୂଜା ହଉଥିଲା, ଆଗରୁ ଗୋବର୍ଦ୍ଧନ ପୂଜା ମନ୍ଦିରରେ କରୁଥିଲେ, ତାପରେ ଅଟଳାରେ କରାଗଲା। ଅଟଳା ଫାର୍ମ ରହିଛି, ଗୋଶାଳା ରହିଛି, ସେଇଠି କରାଗଲା ଏବଂ ସମସ୍ତ ଗୃହସ୍ଥ ମାନଙ୍କୁ କୁହାଗଲା ତମେ ସବୁ ଖାଦ୍ୟ ଆଣିକି ଆସ, ଭୋଗ ଆଣିକି ଆସ, ଭଗବାନ ଭୋଗ ଲଗା ଆଣୁଛ। ତେଣୁ ଏବେ ସେସବୁ ଚାଲିଛି, ସେଭଳି ଭାବ ସମସ୍ତେ ଆଣୁଛନ୍ତି, ତାଙ୍କ ଘରେ ଭୋଜନ ରୋଷେଇବାସ କରିକି ସବୁ ଆଣୁଛନ୍ତି। ତେଣୁ ସବୁ ଆଣିକି ଭଗବାନ ପାଖରେ ଭୋଗ ଲଗେଇଲେ ଭଗବତ ମହାରାଜ ଭାବାର୍ଥ ବହୁତ ସୁନ୍ଦର କଥା କହିଛନ୍ତି ସବୁ। ତେଣୁ ଏଭଳି ଭାବରେ ପୂର୍ବଦିନ ପ୍ରାୟ ମିତ୍ର କରିଲେ ବନ୍ଧନ ଦେଇଛି ଅନ୍ନକୁଟ ଗୋପାଳ କରିଲେ ବନ୍ଧନ, ଗତ ଦିନ ଭଳି ପୁଣି ସେଭଳି ଭାବରେ ସବୁ ଚିକିତ୍ସା ଚାଲିଲା ଏବଂ ଏଭଳି ଭାବରେ ଅନ୍ନକୁଟ ଗୋପାଳ ସବୁ ଉଦ୍ବୋଧନ କଲେ। ଗୋପାଳ ମଧ୍ୟ ଆସି ଆମର ପହଞ୍ଚାଇଛନ୍ତି, ଏଠି ଗୋପାଳ ଆସି ପହଞ୍ଚାଇଛନ୍ତି। ତେଣୁ ବ୍ରଜବାସୀ ଲୋକେ କୃଷ୍ଣେ ସହଜ ପ୍ରୀତି, ଗୋପାଳର ସହଜ ପ୍ରୀତି ବ୍ରଜବାସୀ ପ୍ରତି। ତେଣୁ ବ୍ରଜବାସୀ ମାନଙ୍କର ଭଗବାନ ପ୍ରତି ପ୍ରୀତି ରହିଛି ଏବଂ ଭଗବାନ ମଧ୍ୟ ବ୍ରଜବାସୀ ମାନଙ୍କ ପ୍ରତି ପ୍ରୀତି ରହିଛି। ଭାଗବତ ଦଶମ ସ୍କନ୍ଧ ଏଗାର ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଭଗବାନ କେମିତି ବ୍ରଜବାସୀ ମାନଙ୍କର ପାଖରେ ବନ୍ଧା ହେଇଯାଆନ୍ତି। ସେ କହୁଛନ୍ତି ସୁଖଦେବ ଗୋସ୍ୱାମୀ ଯେତେବେଳେ ଭଗବାନ ଲୀଳାକୁ ସେ ବର୍ଣ୍ଣନା କରୁଛନ୍ତି, ଗୋଟିଏ ଶ୍ଳୋକରେ କହିଦେଲେ ଭଗବାନ ଏଇଭଳି ଭାବରେ ବ୍ରଜବାସୀ ମାନଙ୍କ ପାଖରେ ବନ୍ଧା ପଡ଼ିଯାଆନ୍ତି। ବହୁତ ସୁନ୍ଦର ଶ୍ଳୋକ ରହିଛି, ସେ କହୁଛନ୍ତି କ'ଣ ନା, ଗୋପୀ ବି ସ୍ତବିତ ନୃତ୍ୟ ଭଗବାନ ବାଳବତ କ୍ୱଚିତ ଉଦ୍ଘାୟତ କ୍ୱଚିତ ମୁଗ୍ଧ ତଦବତ ଧାରୁ ଯନ୍ତ୍ରବତ। ଗୋପୀମାନେ ଯେତେବେଳେ ତାଙ୍କୁ କହିବେ କାହ୍ନା ତମେ ଟିକେ କ'ଣ ଗୋପୀ ସ୍ତବିତ ନୃତ୍ୟ ତମେ ଟିକେ ନୃତ୍ୟ କର ତ, ନା କାହିଁକି ନୃତ୍ୟ କରିବି ନା ଆମେ ତମକୁ ଦବୁ ରହୁନି ଦେବୁ, ଏଭଳି ଭାବରେ ତ ଲୋଭ ଦେଖେଇବୁ, ଲୋଭ ଦେଖେଇଲା ବେଳେ ଭଗବାନ ନୃତ୍ୟ କରିବେ। ବାଳ ଛୋଟ ପିଲା ନୃତ୍ୟ କରିବେ, ସେମାନେ ନୃତ୍ୟ ଭଗବାନ ନୃତ୍ୟ କରିବେ, ବାଳ ନୃତ୍ୟ କରିବେ। ପୁଣି ଯଦି କିଏ କହିବ ତମେ ଟିକେ ତମେ ସୁନ୍ଦର ଗାନ କରୁଛ, ଗୀତ ବୋଲୁଛ, ଟିକେ ବୋଲିବ ତ ଦେଖିବା, ନା କାହିଁକି ନା ଆମେ ତମକୁ ଦେବୁ ଲୋଣୀ କ'ଣ ଦେବୁ। ତେଣୁ ଭଗବାନ ଉଦ୍ଗାୟତି ଜୋର ସ୍ୱରରେ ବହୁତ ଉଚ୍ଚ ସ୍ୱରରେ ଗାନ କରିବେ, ତଦବଶ ଦାରୁ ଯନ୍ତ୍ରବତ। ଭଗବାନ ତାଙ୍କ ବଶରେ କିଭଳି ଭାବରେ ହେଇଯାଇଥିଲେ ନା ଦାରୁ ଯନ୍ତ୍ରବତ, ଯେମିତି କଣ୍ଢେଇ କଣ୍ଢେଇ ନଚା କଣ୍ଢେଇକୁ ନଚାଏ ସେଇଭଳି ଭାବରେ ଭଗବାନ ନାଚିଥିଲେ ତାଙ୍କର ଇସାରାରେ ଭଗବାନ ଏସବୁ ରହିଛି। ତେଣୁ ମହାପ୍ରସାଦ ଖାଇଲ ଆସିଆ ସବୁ ଲୋକ ଗୋପାଳ ଦେଖିବା ସଭା କଣ୍ଢେଇ ଦୁଃଖ ଶୁଭ। ତେଣୁ ସମସ୍ତେ ଆସିକି ମହାପ୍ରସାଦ ସେବନ କର, ମହାପ୍ରସାଦ ଗୋବିନ୍ଦ ନାମ ବ୍ରହ୍ମଣୀ କହିଛନ୍ତି, ସ୍ୱଳ୍ପ ପୁଣ୍ୟ ଗତଂଗ୍ରହ ବିଶ୍ୱାସ ନେବେ ଯେ ମହାପ୍ରସାଦ। ତେଣୁ ଆମ ପ୍ରଭୁପାଦ ମହାରାଜ ଏଇ ଯୋଉ ଇସ୍କନକୁ ଚାରିଆଡ଼େ ବ୍ୟାପି କରିଛନ୍ତି, ସବୁ ଚାରିଆଡ଼େ ବ୍ୟାପି ଯାଇଛି, ତାର ମୂଳ କାରଣ ହେଉଛି ପ୍ରସାଦ, ପ୍ରସାଦ ସେବନ, ଯିଏ ଆସିଲେ ସେ ପ୍ରସାଦ ଦିଆଗଲା। ପାଶ୍ଚାତ୍ୟ ଜଗତ ଲୋକମାନେ ସେମାନେ ସବୁ କ'ଣ ଖାଉଥିଲେ ନା ବିଷ ଖାଉଥିଲେ, କିନ୍ତୁ ଯେତେବେଳେ ପ୍ରଭୁପାଦ ମହାରାଜ ଭଗବାନ ଭୋଗ ଲଗେଇକି ସବୁ ଭୋଗ ଅର୍ପଣ କର ପ୍ରସାଦ ଦେଲେ ସେମାନେ ଅପୂର୍ବ ସ୍ୱାଦ ପ୍ରାପ୍ତ ହେଲେ। ତେଣୁ ସେମାନେ ସବୁ ସଣ୍ଡେ ଆସନ୍ତି, ସବୁ ସଣ୍ଡେ ଆସିକରି ଆମର ଯେଉଁ ରହିଛି ଗୋଲାପଜାମୁ ପ୍ରଭୁପାଦ ମହାରାଜ ତିଆରି କରନ୍ତି, ତାକୁ କୁହାଯାଏ ଇସ୍କନ ବୁଲେଟ୍, ଇସ୍କନ ବୁଲେଟ୍, ବୁଲେଟ୍ ଯଦି ଯାହା ଦେହରେ ବାଜିବ ସେ ମୃତ୍ୟୁବରଣ କରିବ, ସେଇଭଳି ଭାବ ଇଏ ଯେଉଁ ବୁଲେଟ୍ ଯାହା ଯିବ ତାର କ'ଣ ତାର ମାଏ ଯେଉଁ ମାଇକ ଶରୀର ଅଛି ସେ ନଶ ଧ୍ୱଂସ ହେଇଯିବ, ଦିବ୍ୟ ଶରୀର ସେ ପ୍ରାପ୍ତ ହେବ, ସେଇଭଳି ଭାବ ସମସ୍ତେ ଆକର୍ଷିତ ହେଇକି ଆସନ୍ତି ଏବଂ ଯେଉଁ ବୁଲେଟ୍ ସେଟା ପାଇବା ପାଇଁ ଗୋଲାପଜାମ ଏଇଭଳି ଭାବେ ସବୁ ଆମେ ପାଶ ଯାଇଥିଲେ କାନାଡ଼ାରେ ଆମେ ଦେଖୁଛୁ, କାନାଡ଼ା ୟୁରୋପରେ ସବୁ ରହିଛି, ସେମାନେ ସବୁ ଯାଆନ୍ତି ପ୍ରୋଗ୍ରାମ ଯେଉଁ ସଂକୀର୍ତ୍ତନ କରନ୍ତି, ସେମାନେ କାହା ପାଖକୁ ଯିବା ଦରକାର, ସେ ସେଠି ସବୁ ଚାଲୁଛୁ ଲୋକମାନେ ଆଉ ଯାଉଥିବେ ଆଉ ଏମାନେ ସବୁ ଦେଖୁଥିବେ ଗୋଟେ ଗୋଟେ କ'ଣ କ'ଣ କିଛି ପ୍ରସାଦ କି କ'ଣ ଦେବେ ତାଙ୍କୁ ଦେବେ, ଅଧିକାଂଶ ଲୋକ ଗ୍ରହଣ କରିବେ ନାହିଁ, ମୁଁ ବୋଲି ପଳେଇଯିବେ, କିନ୍ତୁ ଯେଉଁମାନେ ଆକର୍ଷଣ ହେଇକି ଆସିବେ ସେମାନେ ନେବେ, ତାଙ୍କର ତାକୁ ଆମେ ଦେବୁ, ଏଇଟା ନିଅ ସଣ୍ଡେ ପ୍ରୋଗ୍ରାମ ହବ ଆସନ୍ତି ସବୁ ଦେବୁ, ଆମେ ଆଡ୍ରେସ୍ ଦେବୁ, ଏସବୁ ଦେଇକିରି ସବୁ ଆସିବୁ, ଏଇଭଳି ଭାବେ ପ୍ରସାର ଲାଭ କଲା ଭଗବାନ ଖାଦ୍ୟ ପ୍ରସାଦ, ପ୍ରସାଦ ମାଧ୍ୟମରେ, ପ୍ରସାଦ ମଟନ ମାଧ୍ୟମରେ ପ୍ରସାଦ, ଲୋକମାନେ ଏଇ ତତ୍ତ୍ୱକୁ ବୁଝିପାରିବେ ନାହିଁ, କୃଷ୍ଣ ତତ୍ତ୍ୱ ଯେଉଁ ରହିଛି ଭଗବତ ତତ୍ତ୍ୱ ଏ ସହଜ ସବୁ ବୁଝିପାରିବେ ନାହିଁ, କିନ୍ତୁ ସମସ୍ତେ ଭଗବାନ ନାମ କୀର୍ତ୍ତନ କରିପାରିବେ ଏବଂ ପ୍ରସାଦ ସେବନ କରିପାରିବେ, ତେଣୁ ଏଇ ମାଧ୍ୟମରେ ଆମର କୃଷ୍ଣ ଚେତନା ଚାରିଆଡ଼େ ପ୍ରସାର ଲାଭ କଲା। ଆସପାସ ବ୍ରଜଭୂମିରେ ଯତ ବ୍ରାହ୍ମ ସବ ଏକ ଏକ ଦିନ ସବେ କରି ମହୋତ୍ସବ, ତେଣୁ ଗୋଟେ ଗୋଟେ ଦିନ ସବୁ ସେମାନେ ସବୁ କହିଲେ ଆଜି ଆମର କରିବୁ, ଆଜି ଆମର କରିବୁ, ଏଇଭଳି ଚାଲେ। ଗୋପାଳ ପ୍ରକଟ ଶୁଣି ନାନା ଦେଶ ହୋଇଥିଲେ ନାନା ଦ୍ରବ୍ୟ ଲୟା ଲୋକ ଲାଗିଲେ ଆସିଥିଲେ, କଣ ଏଇ ଯୋଉ ରହିଛି ବ୍ରଜବାସୀ ମାନେ ବୃନ୍ଦାବନ ବାହାରେ ମଧ୍ୟ ଲୋକମାନେ ଆସିଲେ, ଏସବୁ ଶୁଣିଲେ ଏଇଭଳି ଗୋପାଳ ପ୍ରକଟ ହେଇଛନ୍ତି, ଆସି ପହଞ୍ଚିଗଲେ ନାହିଁ ସବୁ ଏଇଭଳି ଭାବରେ ସବୁ ଚାଲିଲା, ଅନ୍ୟପଟ ଅନେକ ଦିନ ଧରି ଚାଲିଲା। ମଥୁରାର ଲୋକ ସବୁ ବଡ଼ ବଡ଼ ଧନୀ ଭକ୍ତି କରି ନାନା ଦ୍ରବ୍ୟ ଭେଟ ଦେବାନି, ବହୁ ଧନୀ ବ୍ୟକ୍ତି ରହିଛି ମଥୁରାରେ, ସେମାନେ ସବୁ ଭଗବାନ ଭକ୍ତି କରିକିରି ସବୁ ଆଣିକି ଉପହାର ଦେଲେ, ସବୁ ସେଇ ସବୁ ଖାଦ୍ୟ ସବୁ କରିକି ଅନ୍ୟପଟ ଉତ୍ସବ କରେଇଲେ। ସ୍ୱର୍ଣ୍ଣ ରୌପ୍ୟ ବସ୍ତ୍ର ଗନ୍ଧ ଭକ୍ଷ୍ୟ ଉପହାର ଅସଂଖ୍ୟ ଆଇ ସେ ନିଜ ବାଡ଼ିର ଭଣ୍ଡା ଭଣ୍ଡାର ବଢି ଚାଲିଲା, କିଏ ସୁନା ଆଣିଲା, କିଏ ରୂପା ଆଣିଲା, କିଏ ବସ୍ତ୍ର ଆଣିଲେ, ଏଇଭଳି ଭାବରେ ସବୁ ପ୍ରଦାନ କଲେ। ଏକ ମହାଧ୍ୱନି କ୍ଷତ୍ରିୟ କରାଇଲେ ମନ୍ଦିର, କେହ କାକ ଭଣ୍ଡାର କହିଲ କେମିତି ପ୍ରାଚୀର, ବହୁତ ବଡ଼ ଧନୀ ବ୍ୟକ୍ତି ଆମର ଏଇ ପ୍ରସଙ୍ଗ ବର୍ଣ୍ଣନା କରାଯାଏ, ଆମର ଯେଉଁ ରହିଛନ୍ତି ଆମର ରଘୁନାଥ ଦାସ ଗୋସ୍ୱାମୀ, ସେ ଯେତେବେଳେ ରହିଥିଲେ ରାଧାକୁଣ୍ଡ ନିକଟରେ, ରାଧାକୁଣ୍ଡ ନିକଟରେ ରହିଥିଲେ, ରାଧାକୁଣ୍ଡ ଏତେ ବହୁତ ଲୀଳା ରହିଛି, ରାଧାକୁଣ୍ଡ ଏତେ ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥାରେ ରହିଥିଲା, ବର୍ତ୍ତମାନ ଯେଉଁ ଆପଣ ଦେଖୁଛନ୍ତି ରାଧାକୁଣ୍ଡ ଶ୍ୟାମକୁଣ୍ଡ ଏଭଳି ନଥିଲା, ତେଣୁ ତାଙ୍କ ମନ ଦୁଃଖ ହଉଥିଲା ଏ ଆମର ରଘୁନାଥ ଦାସ ଗୋସ୍ୱାମୀଙ୍କର, ତେଣୁ ଚାହୁଁଥିଲେ ଏଇଟାକୁ ଉଦ୍ଧାର କରିବା ପାଇଁ, କିନ୍ତୁ ବହୁତ ପ୍ରଚୁର ଧନ ଦରକାର, ସେ କୋଉଠୁ ଧନ ଆଣିବେ, ତେଣୁ ଯଦିଓ ସେ ବହୁତ ବଡ଼ ଧନୀ କିନ୍ତୁ ସେ ଘର ଧନ ଚାହୁଁନଥିଲେ, ତେଣୁ ଜଣେ ବ୍ୟକ୍ତି ଯାଇଥିଲେ ବଦ୍ରୀନାଥ, ବଦ୍ରୀନାଥ ଯାଇଥିଲେ ଭଗବାନ ବଦ୍ରୀନାଥକୁ ତାଙ୍କ କିଛି ଧନ ପ୍ରଦାନ କରିବା ପାଇଁ, ଭଗବାନ କିଛି ଦାନ କରିବା ପାଇଁ, ତେଣୁ ବଦ୍ରୀନାଥ ତାଙ୍କୁ କହିଲେ ତମେ ଏସବୁ ଧନକୁ ନେଇକିରି ଯାଅ ରାଧାକୁଣ୍ଡକୁ ଯାଅ, ରାଧାକୁଣ୍ଡରେ ସେ ରହିଛନ୍ତି ରଘୁନାଥ ଦାସ ଗୋସ୍ୱାମୀ ରହିଛନ୍ତି, ତାଙ୍କୁ ଦବ ଏଇଟାକୁ, ସେ ଯଦି ମନା କରିବେ ତାଙ୍କୁ କହିବ ମୁଁ କହିଥିବିନି, ମୁଁ କହିଛି ସେ ଏଇ ଧନରେ ସେ ରାଧାକୁଣ୍ଡକୁ ଉଦ୍ଧାର କରିବେ, ତେଣୁ ଏଇଭଳି ଭାବରେ ସେ ଆସିକି ରାଧାକୁଣ୍ଡକୁ ଉଦ୍ଧାର କରାଗଲା। ରାଧାକୁଣ୍ଡରେ ବହୁତ ଲୀଳା ଘଟଣା ସବୁ ରହିଛି, ସେଠି ପଞ୍ଚ ପାଣ୍ଡବ ମାନେ ରହିଥିଲେ, ପଞ୍ଚ ପାଣ୍ଡବ ମାନେ ରହିଥିଲେ, ସେ ଗୋଟେ ରହିଛି ଯେଉଁ ଗଛ କାଟିଲା ବେଳେ ସେ କହିଲେ, ସେ ତ କହିଲା ନା ଏଇଟା ପଞ୍ଚ ପାଣ୍ଡବ ମାନେ ରହିଛନ୍ତି ସେଠି, ଆମକୁ ଏଇଟା କାଟନା, ଏଭଳି ଭାବରେ ସବୁ ବହୁତ କଥା ରହିଛି। ଆପଣ ଦେଖିବେ ଯେ ଚାହୁଁଥିଲେ ଠିକ ଭାବରେ ମାନେ ଚାରିଗୁଣିକିଆ କରି କରିବା ପାଇଁ ପୁଷ୍କରିଣୀଟାକୁ, କିନ୍ତୁ ସେଠି ବଙ୍କା ହେଇକି ରହିଛି, କାହିଁକିନା ସେଠି ପାଣ୍ଡବ ମାନେ ରହିଛନ୍ତି, ପଞ୍ଚ ପାଣ୍ଡବ ଯେଉଁ ରହିଛନ୍ତି, ଏସବୁ ଲୀଳା ରହିଛି। ଯାହା ହଉ ସବୁ ଧନ ପ୍ରଦାନ କଲେ, କିଏ ମନ୍ଦିର ତିଆରି କଲେ, କିଏ ପାକ ଭଣ୍ଡାର ବା ରୋଷଶାଳା ନିର୍ମାଣ କଲେ, କିଏ ବାଉଣ୍ଡରୀ ନିର୍ମାଣ କଲେ, ପ୍ରାଚୀର ନିର୍ମାଣ କଲେ। ଏକ ଏକ ବ୍ରଜବାସୀ ଏକ ଏକ ଗାଭୀ ଥିଲ, ସହସ୍ର ସହସ୍ର ଗାଭୀ ଗୋପାଳ, ହଜାର ହଜାର ଗାଭୀ, ସମସ୍ତେ ଗୋଟେ ଗୋଟେ ଗାଭୀ ଦେବେ, ଗୋପାଳ ସେମାନେ ସବୁ ଗୋପାଳ, ବ୍ରଜବାସୀ ମାନେ ସବୁ ଗୋପାଳ, ତେଣୁ ଗୋଟେ ଗୋଟେ ଗାଭୀ ଦେଲେ, ତେଣୁ ଏହିଭଳି ଭାବରେ ହଜାର ହଜାର ଗାଭୀ ହେଇଗଲେ ସେଇଠି ମନ୍ଦିରର। ଗୌଡ଼ ହୋଇତେ ଆଇଲା ଦୁଇ ବୈରାଗୀ ବ୍ରାହ୍ମଣ, ପୁରୀ ଗୋସାଇଁ ରାକ୍ଷୀର ତାରେ କରିବା ଯତ୍ନ। ଗୌଡ଼ ମାନେ ବାଂଲାଦେଶରୁ ବା ପଶ୍ଚିମବଙ୍ଗରୁ ଯାହା କଲେ, ଦୁଇ ଜଣ ବୈରାଗୀ ବ୍ରାହ୍ମଣ ଯାଇଥିଲେ, ତେଣୁ ପୁରୀ ଗୋସାଇଁ ତାଙ୍କୁ ରଖିକିରି ତାଙ୍କୁ ରଖିଲେ ଏବଂ ତାଙ୍କୁ ଶିଷ୍ୟ କଲେ। ସେଇ ଦୁଇ ଶିଷ୍ୟ କରି ସେବା ସମର୍ପିଲ ରାଜ ସେବା ମୟ ପୁରୀର ଆନନ୍ଦ ବଢ଼ିଲ। ରାଜ ସେବା କଣ ବୃନ୍ଦାବନ ହଉଛି କଣ, ସେଠି ହଉଛି ମାଧୁର୍ଯ୍ୟ ରହିଛି, ଐଶ୍ୱର୍ଯ୍ୟ ନାହିଁ, କିନ୍ତୁ ଏଠି ଯେଉଁ ପୂଜା ହେଲା ଐଶ୍ୱର୍ଯ୍ୟ ପୂଜା କରାଗଲା, ବହୁତ ପ୍ରକାର ଧନ ସମ୍ପତ୍ତି ରହିଛି। ଏଇଟା ଦେଖିକିରି ମାଧବେନ୍ଦ୍ର ପୁରୀଙ୍କର ବହୁତ ଆନନ୍ଦ, ପୁରୀଙ୍କର ଆନନ୍ଦ ବଢ଼ିଲ। ପ୍ରଭୁପାଦ ମହାରାଜ ଭାବାର୍ଥ କହୁଛନ୍ତି ଆମର ବୃନ୍ଦାବନର ଯେଉଁ ମନ୍ଦିର ସବୁ ରହିଛି, ବିଶେଷ ଭାବରେ ଗୋବିନ୍ଦ ମନ୍ଦିର, ଗୋପୀନାଥ ମନ୍ଦିର, ମଦନ ମୋହନ, ରାଧା ଦାମୋଦର, ଶ୍ୟାମ ସୁନ୍ଦର, ରାଧାରମଣ ଏବଂ ଗୋକୁଳାନନ୍ଦ ଗୋସ୍ୱାମୀ ମାନଙ୍କ ଶିଷ୍ୟଙ୍କ ଉପରେ ମନ୍ଦିରର ସେବା ପୂଜା ଭାର ନ୍ୟସ୍ତ କରାଯାଇଥିଲା। ମାନେ ସବୁ ଗୋସ୍ୱାମୀ ମାନେ ସେ ମନ୍ଦିରକୁ ସ୍ଥାପନ କରିଥିଲେ ଏବଂ ତାଙ୍କର ଶିଷ୍ୟମାନଙ୍କୁ ଶିଷ୍ୟମାନଙ୍କୁ ସେଇ ଭାର ଅର୍ପଣ କରିଥିଲେ, ସେବାର ଭାର। ଏଇ ମତ ବର୍ଷର ଦୁଇ କରିଲ ସେବନ, ଏକ ଦିନ ପୁରୀ ଗୋସ୍ୱାମୀ ଦେଖିଲ ସ୍ୱପ୍ନ। ପ୍ରଥମେ ସ୍ୱପ୍ନ ଆମେ ଗତକାଲି ପର୍ଯ୍ୟନ୍ତ କହୁଥିଲେ ଭଗବାନ ତାଙ୍କୁ ସ୍ୱପ୍ନ ଦେଖିଲେ କ'ଣ ନା, ଯେ ମୁଁ ଏଇ କୁଞ୍ଜ ଭିତରେ ରହିଛି, ଏ ପ୍ରଥମ ସ୍ୱପ୍ନ ଦେଖେଇଥିଲେ। ବର୍ତ୍ତମାନ ଦ୍ୱିତୀୟ ସ୍ୱପ୍ନ ଦେଖେଇଲେ, ତିନି ଥର ସବୁ ଭଗବାନ ତାଙ୍କୁ ସ୍ୱପ୍ନ ଦେଖେଇଛନ୍ତି। ଦ୍ୱିତୀୟ ସ୍ୱପ୍ନ କ'ଣ, ଏଇଭଳି ଭାବରେ ଦୁଇ ବର୍ଷ ସେଠି ରହିଲେ ମହାଧବେନ୍ଦ୍ର ପୁରୀ ସେଇ ଗୋବର୍ଦ୍ଧନ ନିକଟରେ ସେଇଠି ରହିଲେ, ଦୁଇ ବର୍ଷ ରହିଲେ। ଏକଦିନ ପୁରୀ ଗୋସ୍ୱାମୀ ଦେଖିଲେ ସ୍ୱପ୍ନ, ପୁଣି ପୁରୀ ଗୋସ୍ୱାମୀଙ୍କୁ ଭଗବାନ ଗୋପାଳ ତାଙ୍କୁ ସ୍ୱପ୍ନ ଦେଖେଇଲେ। କ'ଣ ସ୍ୱପ୍ନ ଦେଖେଇଲେ, ଗୋପାଳ କହେ ପୁରୀ ଆମର ତାପ ନାହିଁ ଯା, ମଲୟ ଚନ୍ଦନ ଲେପ ତବେ ସେ ଚୂଡ଼ା। ଆମେ ବହୁତ ଦିନ ଧରିକି ରହିଲୁ, ମାଟି ତଳେ ରହିଲୁ, ଆମର ଶରୀରରେ ତାପ ପଡ଼ିଯାଇଛି, ତେଣୁ ତାପଟା ଯାଉନାହିଁ। ତମେ ଏତେ ଜଳ ଅଭିଷେକ କରେଇଲ, ସବୁ କରେଇଲ, କିନ୍ତୁ ତଥାପି ତାପ ଯାଉନାହିଁ। ତେଣୁ ତମେ ମଳୟ ଚନ୍ଦନ ଯଦି ଆଣିବ ତାହେଲେ ଯାଇ ମୋର ତାପ ଦୂର ହବ, ସ୍ୱପ୍ନରେ କହିଲେ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଗୋପାଳଙ୍କ ବିଗ୍ରହ ବହୁ ବର୍ଷ ଧରି ଜଙ୍ଗଲରେ ପୋତା ହୋଇ ରହିଥିଲା, ଯଦିଓ ତାଙ୍କୁ ପ୍ରତିଷ୍ଠା କରାଯାଇ ସହସ୍ର କୁମ୍ଭ ଜଳ ତାଙ୍କ ଉପରେ ଢଳାଯାଇଥିଲା, ତଥାପି ସେ ଅତ୍ୟନ୍ତ ଗରମ ଅନୁଭବ କରୁଥିଲେ। ତେଣୁ ସେ ମହାଧବେନ୍ଦ୍ର ପୁରୀଙ୍କୁ ମଳୟ ପ୍ରଦେଶରୁ ଚନ୍ଦନ କାଠ ଆଣିବାକୁ କହିଲେ। ମଳୟ କହିଲେ, ପ୍ରଭୁପାଦ ମହାରାଜ କହନ୍ତି ମାଲେସିଆ ନା, ମାଲେସିଆ ନା ମଳୟ ପ୍ରଦେଶ, ସେଠି ମଳୟ ଥିଲା, କିନ୍ତୁ ଆଜିକାଲି ଲୋକମାନେ ସେଠି ଆଉ ମଳୟ ଚନ୍ଦନ କରୁନାହାନ୍ତି, ସେଠି କ'ଣ ରବର ଚାଷ କରୁଛନ୍ତି, ସେଠି ଆଉ ଚନ୍ଦନ ଚାଷ ହେଉନାହିଁ। ମଳୟ ପବନ କାଷ୍ଟକେ ଚନ୍ଦନ କରା, ଏ ତୁମର ଗୁଣ, ମଳୟ ପବନ ଯେଉଁ ରହିଛି, ମଳୟ ପର୍ବତରୁ ମଳୟ ପର୍ବତରୁ ଯେଉଁ ପବନ ଆସୁଛି ସେ କାଠକୁ ମଧ୍ୟ ଚନ୍ଦନ ପରିଣତ କରିଦେଉଛି, ସେ ସୁବାସ ଏଭଳି ରହିଛି ମଳୟ ଚନ୍ଦନର, ମଳୟ ଚନ୍ଦନର ମହାତ୍ମା ରହିଛି। କିନ୍ତୁ ସେହି ସମୟରେ ପୁରୀରେ ମଧ୍ୟ ଚନ୍ଦନ ହଉଥିଲା, ତେଣୁ ସେ ଗଲେ ପୁରୀକୁ ଗଲେ, ଭଗବତ ମହାରାଜ କହିଛନ୍ତି ସେଟା ପୁରୀକୁ ଗଲେ ମଳୟ ଆନ ଯା ନୀଳାଚଳ ହୋଇତେ ଅନ୍ୟ ହୋଇତେ ନୁହେଁ ତୁମେ ଚଲ କରିତେ, ଆଉ କୋଉଠି ନାହିଁ, ତମେ ନୀଳାଚଳ ଯାଇକରି ସେଇଠୁ ମଳୟ ଚନ୍ଦନ ଆଣିବ, ଏଭଳି ସ୍ୱପ୍ନରେ କହୁଛନ୍ତି। ସ୍ୱପ୍ନ ଦେଖି ପୁରୀ ଗୋସାଇର କହିଲ ପ୍ରେମାଦେଶ, ପ୍ରଭୁ ଆଜ୍ଞା ପାଲିବାରେ ଗେଲା ପ୍ରେମାଦେଶ। ତେଣୁ ଯେତେବେଳେ ସ୍ୱପ୍ନ ଦେଖିଲେ ଯେ ଭଗବାନ ମୋତେ ଆଜ୍ଞା କରୁଛନ୍ତି ମଳୟ ଆଣିବା, ଏ ବୃଦ୍ଧ ବ୍ୟକ୍ତି ବୃଦ୍ଧ ହେଇଗଲେଣି, କିନ୍ତୁ ତଥାପି ତାଙ୍କର ଚିନ୍ତା ନାହିଁ, ଚିନ୍ତା ନାହିଁ, ସେ ଆସୁଛନ୍ତି 750 କୋଶ ବାଟ ଦିଶୁ ନାହିଁ, ମୁହ ଯିବା ଯାଏ ନନ୍ଦୀ କୋଶ ଯିବ ନାହିଁ। ସାର ବାବୁ ସେଇଭଳି ଭାବେ ରଚନା କରିଥିଲେ ସଙ୍ଗୀତ, ଆମେ ଏଇ ସଙ୍ଗୀତଟି ପାଠ କରିବା। ତେଣୁ ସେ ଆସୁଛନ୍ତି ବୃଦ୍ଧ ବୟସ, ସେଠି କୌଣସି ଫ୍ଲାଇଟ୍ ହେଇନାହିଁ ବା କାର୍ ଫାର୍ ଟ୍ରେନ୍ ଫ୍ରେନ୍ ଏସବୁ ନାହିଁ, ଚାଲିକିରି ଆସୁଛନ୍ତି। ସ୍ୱପ୍ନ ଦେଖି ପୁରୀ ଗୋସାଇର ହଇଲ ପ୍ରେମାବେଶ, ସେ ଚିନ୍ତା କରିଲେ କେମିତି ଯିବି ଏତେ ବାଟ, ମୁଁ ବୁଦ୍ଧ ବ୍ୟକ୍ତି କେମିତି ଯିବି ନା, ଭଗବାନ ପ୍ରେମ ଇଏ ହଉଛି ପ୍ରେମ, ଭଗବତ ପ୍ରେମ ହଉଛି ଏଇଟା। ତେଣୁ ସେଥିରେ ନିଜ ଶରୀର ଚିନ୍ତା ନଥାଏ ତାଙ୍କର, ଭଗବାନ କେମିତି ସେବା କରାଯିବ, ଏଇଭଳି ଭାବରେ ଉନ୍ନତ ଭକ୍ତ ସବୁ ରହିଛନ୍ତି ଆମର ସମ୍ପ୍ରଦାୟରେ। ସେବାର ନିର୍ବନ୍ଧ ଲୋକ କରିବ ସ୍ଥାପନ, ଆଜ୍ଞା ମାଗି ଗୌଡ଼ ଦୋଷେ କରିବ ଦମନ। ତେଣୁ ଭଗବାନ ଗୋପାଳଙ୍କ ସେବା ବ୍ୟବସ୍ଥା କରିକିରି ସେ ଭଗବାନଙ୍କ ଆଜ୍ଞା ମାଗିକିରି ଗୌଡ଼ ଦେଶରେ ଆସିଲେ, ଗୌଡ଼ ଦେଶ ଦେଇକି ବା ବଙ୍ଗଳାଦେଶ ଦେଇକିରି ଆସିଲେ, ଓଡ଼ିଶାକୁ ଆସିଲେ, ଓଡ଼ିଶା ଆସିଲେ ଶାନ୍ତିପୁରରେ ଆସିଲା। ଅଦ୍ୱୈତାଚାର୍ଯ୍ୟର ଘରେ ପୁରୀର ପ୍ରେମ ଦେଖି ଆଚାର୍ଯ୍ୟ ଆନନ୍ଦ ଅନ୍ତରେ, ତେଣୁ ଏଇ ଯେତେବେଳେ ଶାନ୍ତିପୁର ଦେଇକି ଆସିଲେ, ଶାନ୍ତିପୁରରେ ରହିଥିଲେ, ଅଦ୍ୱୈତାଚାର୍ଯ୍ୟ ରହିଥିଲେ, ଅଦ୍ୱୈତାଚାର୍ଯ୍ୟଙ୍କ ପାଖରେ ରହିଥିଲେ, ସେଠି ଅଦ୍ୱୈତାଚାର୍ଯ୍ୟ ଯେତେବେଳେ ଦେଖିଲେ ଇଏ ହେଉଛନ୍ତି ପୁରୀ ଗୋସ୍ୱାମୀ ଦେଖିଲେ ତାଙ୍କର ବହୁତ ଆନନ୍ଦ ହେଇଗଲା। ଆନନ୍ଦ ଅନ୍ତରେ ତାହାର ଠାଇଁ ମନ୍ତ୍ର ରହିଲ ଯତ୍ନ କରିବା, ଚଲିଲା ଦକ୍ଷିଣ ପୁରୀ ତାହାର ଦୀକ୍ଷା ଦିଆ। ମହାଦେବେନ୍ଦ୍ର ପୁରୀ ଅଦ୍ୱୈତାଚାର୍ଯ୍ୟଙ୍କୁ ଦୀକ୍ଷା ପ୍ରଦାନ କଲେ, ତେଣୁ ମହାଦେବେନ୍ଦ୍ର ପୁରୀଙ୍କର ଶିଷ୍ୟ ହେଉଛନ୍ତି ଅଦ୍ୱୈତାଚାର୍ଯ୍ୟ, ତେଣୁ ମହାଦେବେନ୍ଦ୍ର ପୁରୀଙ୍କର ଶିଷ୍ୟ ମଧ୍ୟ ହେଉଛନ୍ତି ଈଶ୍ୱରପୁରୀ। ଈଶ୍ୱରପୁରୀ ଅଦ୍ୱୈତାଚାର୍ଯ୍ୟ ଗୁରୁ ଭାଇ ହେବେ, ତେଣୁ ଈଶ୍ୱରପୁରୀଙ୍କର ଶିଷ୍ୟ ହେଉଛନ୍ତି ମହାପୁରୁ, ତେଣୁ ସେ ଅଦ୍ୱୈତାଚାର୍ଯ୍ୟଙ୍କୁ ସମ୍ମାନ କରୁଥିଲେ। ଏ ଗୋଟେ ଲୀଳା କହିଛେ, ଲୀଳା ହେଉଛି ଭଗବାନଙ୍କର। ଅଦ୍ୱୈତାଚାର୍ଯ୍ୟ ଚାହୁଁନଥିଲେ ଭଗବାନ ତାଙ୍କୁ ସମ୍ମାନ କରନ୍ତୁ, ଭଗବାନ ତାଙ୍କୁ ଦଣ୍ଡ ପ୍ରଦାନ କରନ୍ତୁ, ଏଇଟା ସେ ଚାହୁଁଥିଲେ। କ'ଣ କରିବେ, ତେଣୁ ସେ କ'ଣ କଲେ, ଯେ କ'ଣ କଲେ, ବାଶିଷ୍ଟ ବ୍ୟାଖ୍ୟାନ କଲେ। ଭଗବତ ଗୀତା ଯେଉଁ ରହିଛି, ଭଗବତ ଗୀତାରେ ଯେଉଁ ରହିଛି ତତ୍ତ୍ୱ ହେଉଛି ଭକ୍ତି ତତ୍ତ୍ୱକୁ ଭଗବାନ ପ୍ରକାଶ କରିଛନ୍ତି, କିନ୍ତୁ ମହାପ୍ରଭୁ ତ ଆସିଛନ୍ତି ସେ ଭକ୍ତି ପ୍ରକାଶ କରିବା ପାଇଁ, ତେଣୁ ମହାପ୍ରଭୁଙ୍କର କ୍ରୋଧ ଜନ୍ମିବା ପାଇଁ ଅଦ୍ୱୈତାଚାର୍ଯ୍ୟ କ'ଣ କଲେ ନା, ବାଶିଷ୍ଟ ଗୋଟେ ରହିଛି, ବାଶିଷ୍ଟ ବ୍ୟାଖ୍ୟାନ ରହିଛି ଯେଉଁଥିରେ ଗୀତାରେ ହେଉଛି ଜ୍ଞାନକୁ କ'ଣ ତାର ଜ୍ଞାନ ଉପରେ ଏମ୍ଫାସିସ୍ ଦିଆଯାଇଛି, ତେଣୁ ସେ ବାଶିଷ୍ଠକୁ ବ୍ୟାଖ୍ୟାନ କଲେ। ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ବାଶିଷ୍ଠ ବ୍ୟାଖ୍ୟାନ କଲେ। ଏଇଟା ଯେତେବେଳେ ଶୁଣିଲେ ମହାପ୍ରଭୁ କହିଲେ, କିଏ ଏ ବେଟା ଏମିତି ସେ କରୁଛି, ଗୀତାର ବ୍ୟାଖ୍ୟାନ କରୁଛି କହିକିରି ଅଦ୍ୱୈତ ଜାଣିଲେ ଗୋଟେ ଚାପୁଡ଼ା ମାରିଲି, ଚାପୁଡ଼ା ମାରିଲି। ତେଣୁ ଏଇଟା ଯେତେବେଳେ ଚାପୁଡ଼ା ମାରିଲେ ଚୈତନ୍ୟ ଭାଗବତ ଭାବରେ ଆହୁରି ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ତେଣୁ ଏ ଯେତେବେଳେ ଚାପୁଡ଼ା ମାରିଲେ ଅଦ୍ୱୈତାଚାର୍ଯ୍ୟଙ୍କର ଆନନ୍ଦରେ ମୃତ୍ୟୁ କରିବା ପାଇଁ ଲାଗି, କାରଣ ସେ ଚାହୁଁଥିଲେ ମହାପ୍ରଭୁ ତାଙ୍କୁ ଦଣ୍ଡ ପ୍ରଦାନ କରନ୍ତୁ, ମହାପ୍ରଭୁ ତାଙ୍କୁ ଦଣ୍ଡ ପ୍ରାପ୍ତ ପାଇଁ ଚାହୁଁଥିଲେ, ମହାପ୍ରଭୁ ତାଙ୍କୁ ସମ୍ମାନ କରନ୍ତୁ ସେ ଚାହୁଁନଥିଲେ। ତେଣୁ ତାପରେ ଅଦ୍ୱୈତାଚାର୍ଯ୍ୟ ଯେତେବେଳେ ଏଭଳି ଭାବରେ ଆନନ୍ଦ ମୃତ୍ୟୁ କରିବା ପାଇଁ ବସିଲେ, ସେତେବେଳେ ମହାପ୍ରଭୁଙ୍କର ତାପରେ ତାଙ୍କର ନିଜକୁ ଲଜ୍ଜା ଲାଗିଲା, ଯେମିତି ତାକୁ ଭଗବାନ ଲୀଳା ଏଭଳି ଭାବରେ ରହିଛି। ଅଦ୍ୱୈତାଚାର୍ଯ୍ୟ ତାଙ୍କ ଗୁରୁ ହେବେ, ଗୁରୁ ଭାଇ ହେବେ, ତେଣୁ ସେ ତାକୁ ସମ୍ମାନ କରୁଥିଲେ। ଏସବୁ ଲୀଳା ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠି ପ୍ରଭୁପାଦ ମହାରାଜ କହୁଛନ୍ତି ଏ ସମ୍ପର୍କରେ ମଧୁସୂଦନ ଠାକୁର ମନ୍ତବ୍ୟ ଦେଇଛନ୍ତି ଯେ ମଧ୍ୟ ସମ୍ପ୍ରଦାୟର ଗୁରୁ ଶିଷ୍ୟ ପରମ୍ପରାରେ ସନ୍ୟାସ ଗ୍ରହଣ କରିଥିବା ମହାଦେବେନ୍ଦ୍ର ପୁରୀଙ୍କ ଠାରୁ ସେ ଅଦ୍ୱୈତାଚାର୍ଯ୍ୟ ଦୀକ୍ଷା ନେଇଥିଲେ। ମାଧବ ଏଇ ଆମର ସମ୍ପ୍ରଦାୟ ହେଉଛି ମାଧବ ସମ୍ପ୍ରଦାୟ, କଳିଯୁଗର ଆଚାର୍ଯ୍ୟ ହେଉଛନ୍ତି ମାଧବ, ବ୍ରହ୍ମ ସମ୍ପ୍ରଦାୟ ଯୋଉ ଆସିଛି କଳିଯୁଗର ଆଚାର୍ଯ୍ୟ ହେଉଛନ୍ତି ମାଧବାଚାର୍ଯ୍ୟ, ସେଇ ସମ୍ପ୍ରଦାୟରେ ମାଧବେନ୍ଦ୍ର ପୁରୀ ରହିଥିଲେ। ତେଣୁ ମାଧବେନ୍ଦ୍ର ପୁରୀଙ୍କର ଯଦି ଯଦି ଦେଖିବା ସେ କୋଉ ବର୍ଣ୍ଣର, ସେ ଏତେ ଉଚ୍ଚ ବର୍ଣ୍ଣ ନଥିଲେ, କିନ୍ତୁ ସେ ଏଇ ଧାରାରେ ଆସିଛନ୍ତି, ସନ୍ୟାସ ଗ୍ରହଣ କରିଛନ୍ତି। ଅଦ୍ୱୈତାଚାର୍ଯ୍ୟ ବହୁତ ବଡ଼ ବ୍ରାହ୍ମଣ କୂଳରେ ଯାହା ହେଇଛନ୍ତି, କିନ୍ତୁ ସେ ତାଙ୍କଠାରୁ ଦୀକ୍ଷା ନେଇଛନ୍ତି, ଦୀକ୍ଷା ନେଲେ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ମନ୍ତବ୍ୟ କୋଟ କରି କହୁଛନ୍ତି, ଚୈତନ୍ୟ ମହାପ୍ରଭୁ ସେଥିପାଇଁ କହିଲେ, କିବା ବିପ୍ର କିବା ନ୍ୟାସ ଶୂଦ୍ର କେନେ ନ, ଯେଇ କୃଷ୍ଣ ତତ୍ତ୍ୱବେତା ସେଇ ଗୁରୁ ହୁଏ, ଯେଇ କୃଷ୍ଣଙ୍କ ତତ୍ତ୍ୱ ରହିଛି ଜାଣିଛନ୍ତି ସେମାନେ ଗୁରୁ, ଯିଏ ବ୍ରାହ୍ମଣ ବା କ୍ଷତ୍ରିୟ ବା ବ୍ରାହ୍ମଣ ବା କ'ଣ ଶୂଦ୍ର ବା ସନ୍ନ୍ୟାସୀ ବା ଗୃହସ୍ଥ, ଏଇଟା ସେଇଟା କନସିଡରେସନ୍ ନୁହଁ, ଗୁରୁ ହେବାର ଇଏ ହେଉଛି କନସିଡରେସନ୍ ନୁହଁ। ଗୁରୁ କିଏ ନା, ଯିଏ କୃଷ୍ଣ ତତ୍ତ୍ୱବେତା, ଏଇଟାକୁ ମହାପ୍ରଭୁ କହିଥିଲେ ରାୟ ରାମାନଙ୍କୁ, ବା ଯେତେବେଳେ ମହାପ୍ରଭୁ ଲୀଳା କରୁଥିଲେ ଯାଇଥିଲେ ଦକ୍ଷିଣାଥ ଯାଇଥିଲେ, ସେହି ସମୟରେ ଗୋଦାବରୀ ନଦୀ ତୀରରେ ରାୟ ରାମାନନ୍ଦ ସେଠିକାର ଭାଇସ ରହିଥିଲେ, ଆମ ରାଜା ଯେ ପ୍ରତାପିତ ଦେବ ତାଙ୍କର ଏଭଳି ଭାବରେ ସେ ଓଡ଼ିଶା ବ୍ୟାପ୍ତି ଲାଭ କରିଥିଲା, ତାଙ୍କର ରାଜ୍ୟ ସେ ପର୍ଯ୍ୟନ୍ତ ଯାଇଥିଲା, ଗୋଦାବରୀ ପର୍ଯ୍ୟନ୍ତ ଯାଇଥିଲା। ତେଣୁ ରାୟ ରାମାନନ୍ଦଙ୍କ ସହିତ ଯେତେବେଳେ ଆଲୋଚନା କରୁଛନ୍ତି, ସେତେବେଳେ ରାୟ ରାମାନନ୍ଦ ପ୍ରଶ୍ନ ପଚାରୁଛନ୍ତି, ରାୟ ରାମାନନ୍ଦ ଯଦିଓ କାଷ୍ଟ କୋଳରେ ଯାହା ଯାଇଥିଲେ, କିନ୍ତୁ ସେ ନିଜକୁ ଶୂଦ୍ର ବୋଲି ଭାବୁଥିଲେ, କାହିଁକିନା ସେ ସେବା କରୁଛନ୍ତି, ରାଜାଙ୍କର ସେବା କରୁଛନ୍ତି ଶୂଦ୍ର, ତେଣୁ ଭଗବାନ ଯେତେବେଳେ ପ୍ରଶ୍ନ ପଚାରୁଛନ୍ତି ସେ ତାଙ୍କୁ ଉତ୍ତର ଦେବା ପାଇଁ ତାଙ୍କୁ କୁଣ୍ଠାବୋଧ କରୁଛନ୍ତି, ତେଣୁ ତାଙ୍କୁ ଉତ୍ସାହିତ କରିବା ପାଇଁ ମହାପ୍ରଭୁ ଏସବୁ କହିଥିଲେ, କିବା ବିପ୍ର କିବା ନ୍ୟାସ ଶୂଦ୍ର କେନେ ନ, ଯେଇ କୃଷ୍ଣ ତତ୍ତ୍ୱବେତା ସେ ଗୁରୁ ହେବ। ଗୁରୁ ହେବାର ଇଏ ହେଉଛି କନସିଡରେସନ କ'ଣ ନା, ସେ କୃଷ୍ଣ ତତ୍ତ୍ୱ ଜାଣିଛନ୍ତି କି। ତେଣୁ ଆମର ଇସ୍କନ ଧାରାରେ ସନ୍ନ୍ୟାସୀମାନେ ତ ସବୁ ଗୁରୁ ଦଉଛନ୍ତି, ଦୀକ୍ଷା ଦଉଛନ୍ତି, କିନ୍ତୁ ଗୁରୁ ହେଉଛନ୍ତି, କିନ୍ତୁ ଗୃହସ୍ଥମାନେ ମଧ୍ୟ ବା ଯେଉଁମାନେ ସନ୍ନ୍ୟାସୀ ନୁହନ୍ତି ମଧ୍ୟ ସେମାନେ ମଧ୍ୟ ଇଏ କରୁଛନ୍ତି। ଆମର ଚୈତନ୍ୟ ଚନ୍ଦ୍ର ମହାରାଜ ଗଦଗିରିର ଗୃହସ୍ଥ ଥିଲାବେଳେ ତାଙ୍କୁ ଦିଆଗଲା ଗୁରୁ ପଦ, ଦିଆଗଲା ଗୁରୁ ହେବା ପାଇଁ। ସେ ଯାଇଥିଲେ ଶିଷ୍ୟ ଗ୍ରହଣ କରିବା ପାଇଁ ଯାଇଥିଲେ, ୟୁରୋପକୁ ଆସିଥିଲେ, ଓଡ଼ିଶାରୁ ଯେତେବେଳେ ଆସୁଥିଲେ ୟୁରୋପକୁ, ସେଇ ଉଡ଼ାଜାହାଜରେ ସେ ତାଙ୍କ ବସ୍ତ୍ର ପରିବର୍ତ୍ତନ କରିଦେଲେ। ସେ ଗୃହସ୍ଥ ଥିଲେ, କିନ୍ତୁ ସେଇଠି ସେ ବାନପ୍ରସ୍ଥ ଶରୀର ବାନପ୍ରସ୍ଥ ଗ୍ରହଣ କଲେ ଏବଂ ଯାଇକି ସେଠି ଦୀକ୍ଷା ପ୍ରଦାନ କଲେ, ଏସବୁ ରହିଛି। କିନ୍ତୁ ସେ ଗୃହସ୍ଥ ଥିଲାବେଳେ ତାଙ୍କୁ ଦିଆଯାଇଥିଲା, ଅଥରାଇଜ୍ କରାଯାଇଥିଲା ଜିବିସ ତରଫରୁ, ସେ ଗୁରୁ ଗ୍ରହଣ କରିବେ, ଏମାନେ ଶିଷ୍ୟ ଗ୍ରହଣ କରିବେ, ଏସବୁ କଥା ରହିଛି। କାରଣ ଇଏ ହେଉଛି ଆମର ଫିଲୋସଫି ହେଉଛି ଏଇଟା, ଯିଏ ଯିଏ ଯେଉଁ ସ୍ଥାନରେ ଥାନ୍ତୁ ନା କାହିଁକି, ଖାଲି ଯେ ସନ୍ନ୍ୟାସୀ ଗୁରୁ ହେବେ ଅନ୍ୟମାନେ ଗୁରୁ ହେବେ ତା ନୁହଁ। ସନ୍ନ୍ୟାସ ହେଇକି ଯଦି ତତ୍ତ୍ୱ ଜାଣିନାହାନ୍ତି ତାର କ'ଣ ଗୁରୁ କି ଗୁରୁ ସେ ମୂଳ ମୁଖ୍ୟ ହେଉଛି କୃଷ୍ଣ ତତ୍ତ୍ୱ। ଯେଇ କୃଷ୍ଣ ଗୁରୁ ଯେଇ କୃଷ୍ଣ ତତ୍ତ୍ୱବେତା ସେଇ ଗୁରୁ ନ କୃଷ୍ଣ ତତ୍ତ୍ୱ ଯିଏ ଜାଣନ୍ତି ସେ ଗୁରୁ। ତେଣୁ ଏଇଭଳି ଭାବରେ ମାଧବେନ୍ଦ୍ର ପୁରୀ ତାଙ୍କୁ ଦୀକ୍ଷା ଦେଇକିରି ପ୍ରଦାନ କରିକିରି ତାପରେ ଆସିଲେ, ସେଇଭଳିଆ ଚାଲି ଚାଲିକି ଆସୁଛନ୍ତି, ଭଗବାନଙ୍କର ନାମ କୀର୍ତ୍ତନ କରିକରି ଆସୁଛନ୍ତି। ତେଣୁ ରେମୁଣାତେ କହିଲୁ ଗୋପୀନାଥ ଦର୍ଶନ, ତାର ରୂପ ଦେଖିବା ହେଲ ବିଭିନ୍ନରେ ଆସି ପହଞ୍ଚିଗଲେ। ଆମେ ଏଇଠୁ ରେମୁଣା କଥା ଆରମ୍ଭ କରିଥିଲେ, ଆରମ୍ଭ କରିଥିଲେ ରେମୁଣାରୁ। ତେଣୁ ଏଇ କଥା ଆସିକି ଚାଲିଛି, ରେମୁଣାରେ ଆସି ପହଞ୍ଚେଇ ଦେଲେ ବର୍ତ୍ତମାନ 4 ଦିନ ଲାଗିଗଲା, ଏଇଠି କଥା ଆରମ୍ଭ ହେଇଥିଲା, ଏଇଠି ଆସି ପହଞ୍ଚିଗଲା, ଆପଣ ସେ କଥା ରହିଛି। ତେଣୁ ରେମୁଣାନାଥ ଆସିକିରି ଗୋପୀନାଥ, ସେତେବେଳେ ଗୋପୀନାଥ ତାଙ୍କୁ କ୍ଷୀରଚୋରା କୁହାଯାଉନଥିଲା, କିଏ ନା ଇଏ, ହଁ ମାଧବେନ୍ଦ୍ରପୁର ଯେତେବେଳେ ଆସିଲେ ସେତେବେଳେ ତାଙ୍କୁ କ୍ଷୀରଚୋରା ଗୋପୀନାଥ କୁହାଯାଉନଥିଲା, ଖାଲି ଗୋପୀନାଥ ବୋଲି କୁହାଯାଉ, କାରଣ ଭଗବାନ ସେ ଲୀଳା କରିନଥିଲେ, ଚୋରି କରିନଥିଲେ ସେତେବେଳେ ପର୍ଯ୍ୟନ୍ତ। ତାପରେ ଏଇ ମାଧବେନ୍ଦ୍ର ପୁରୀ ପାଇଁ ଭଗବାନ ଚୋରି କଲେ, କ୍ଷୀର ଚୋରି କଲେ, ସେଥିପାଇଁ ତାଙ୍କ ନାମ ହେଲା କ୍ଷୀରଚୋରା। ତେଣୁ ମହାପ୍ରଭୁ ଯେତେବେଳେ ଆସିଲେ ଏଇ ଲୀଳାକୁ ବର୍ଣ୍ଣନା କରୁଛନ୍ତି, ମହାପ୍ରଭୁଙ୍କ ଠାରୁ ଏ କଥା ଆସିଛି, ମହାପ୍ରଭୁ ସବୁ କଥା ଆପଣମାନଙ୍କୁ ଶୁଣାଉଛନ୍ତି ଆମ ମାଧ୍ୟମରେ, ଗୁରୁ ଶିଷ୍ୟ ପରମ୍ପରା ଆମ ପାଖକୁ ଆସୁଛି, ମହାପ୍ରଭୁଙ୍କ କଥା ଏସବୁ, ମହାପ୍ରଭୁ ବହୁତ ସବୁ ରେମୁଣାରେ ଏସବୁ କଥା କହୁଛନ୍ତି। ସେଠି ଯେଉଁମାନେ ସବୁ ଥିଲେ, ତାଙ୍କର ପାର୍ଷଦ ମାନେ ଥିଲେ, ଅନ୍ୟମାନେ ଭକ୍ତମାନେ ସବୁ ଆସି ପହଞ୍ଚିଥିଲେ, ମହାପ୍ରଭୁ ଏଇ ଲୀଳାକୁ ବର୍ଣ୍ଣନା କରୁଛନ୍ତି। ଚାଲିଛି, ଆମେ ଏଇଠୁ ଆରମ୍ଭ କରିଥିଲେ କଥା, ମହାପ୍ରଭୁଙ୍କ କଥା ଚାଲିଛି, ଆମର କଥା ନୁହଁ। ମହାପ୍ରଭୁଙ୍କର 18 ତାରିଖରେ ତାଙ୍କର ଆବିର୍ଭାବ ହବ, ସେଇ ଉପଲକ୍ଷେ ମୁଁ ଚିନ୍ତା କରୁଥିଲି। ଗତ ବର୍ଷ ଆମେ ପ୍ରାୟ 2 ସପ୍ତାହ ଖଣ୍ଡେ କଥା କହିଥିଲୁ ଚୈତନ୍ୟ ମହାପ୍ରଭୁ ବିଷୟରେ, କିନ୍ତୁ ଏ ବର୍ଷ ମୁଁ ଚିନ୍ତା କରୁନଥିଲି ମହାପ୍ରଭୁ ବିଷୟ କହିବା ପାଇଁ ବା ଏଇ ଚୈତନ୍ୟ ଦେବଙ୍କୁ କହିବା ପାଇଁ, କିନ୍ତୁ ଅମାୟ ପ୍ରଭୁ ଅନୁରୋଧ କଲେ ନା ନା ଆମର କଥା ହେଇଥିଲା ଅବଶ୍ୟ କହିବା ବୋଲି, କିନ୍ତୁ ମୁଁ କହିଲି କାହାନ୍ତି କିଏ ତ ନାହାନ୍ତି, କି ଆଗ୍ରହ କାହାର ନାହିଁ, କାହିଁ ଆମେ ଏତେ ଇଏ କରିବା, ଆମ ଭାଗବତ କହିବା ଯେତେ ଆଗ୍ରହ ହେଇଛି, ତେଣୁ ଆମେ ଚାହୁଁନଥିଲୁ ଚୈତନ୍ୟ ଚରିତ୍ର ଆମକୁ କହିବା ପାଇଁ। କିନ୍ତୁ ଅମାୟ ପ୍ରଭୁ କହିଲେ ନା ନା ତୁମେ ଆସ ଆମର କଥା ହବ, କଥା ହେଇଥିଲା ମିଟିଂରେ ପାସ୍ ହେଇଥିଲା, ତେଣୁ 7 ଦିନ ଧରି ଆମେ କଥା କହୁଛେ। ଆଜି ଚତୁର୍ଥ ଦିନର କଥା ଆମର ଏଠି ପହଞ୍ଚିଗଲେ, ରେମୁଣାର କଥା ଆରମ୍ଭ ହେଇଥିଲା, ମହାପ୍ରଭୁ ଏ କଥା କହୁଛନ୍ତି ସବୁ, ମହାପ୍ରଭୁ ମୁଖରୁ ଏ କଥା ଆମେ ଶୁଣୁଛୁ, ମୁଖ ପଦ୍ମରୁ ଭଗବାନ ନିଜେ କଥାଟି କହୁଛନ୍ତି, ଭଗବାନ ଦେଖନ୍ତୁ ଆମ ପ୍ରତି କୃପା କରୁଛନ୍ତି, ଭଗବାନ ତାଙ୍କ ବିଷୟରେ କହୁଛନ୍ତି, ଭଗବାନ ତାଙ୍କ ବିଷୟରେ ହିଁ କହିପାରିବନି, କି କହିପାରିବନି ତାଙ୍କ ନିଜ ବିଷୟରେ, ଭଗବାନଙ୍କର ମନର ଭାବନାଟା ଭଗବାନ ଆଉ ଭକ୍ତମାନେ ଯଦି ଜାଣୁଛନ୍ତି, ଭକ୍ତମାନଙ୍କୁ ଜାଣନ୍ତି ସେମାନେ ଜାଣନ୍ତି ନାହିଁ। ତେଣୁ ଏଇଭଳି ଭାବରେ ରେମୁଣାତେ ନୃତ୍ୟ ଗୀତ କରି ଜଗମୋହନ ବସିଲା, କ୍ୟା କ୍ୟା ଭୋଗ ଲାଗେ ବ୍ରାହ୍ମଣ ପୁଛିଲେ, ତେଣୁ ବ୍ରାହ୍ମଣ ପଚାରୁ, ସେ ତ ଭଗବାନ ସ୍ଥାପନ କରିଛନ୍ତି ନା ଗୋପାଳକୁ, ଏଠି ଗୋପନାଥଙ୍କର କ'ଣ ଭୋଗ ଲାଗୁଛି ସେଟା ପଚାରୁଛନ୍ତି ବ୍ରାହ୍ମଣ ମାନଙ୍କୁ, କ୍ୟା କ୍ୟା ଭୋଗ ଲାଗେ ପଚାରିଲେ, କ୍ୟା କ୍ୟା ଭୋଗ ଲାଗେ ପଚାରିଲେ, ସେବାର ସୌଷ୍ଠବ ଦେଖି ଆନନ୍ଦିତ ମାନେ ଉତ୍ତମ ଭୋଗ ଲାଗେ ଏଥା ବୁଝି ଅନୁମାନ। ଗୋପୀନାଥଙ୍କ ପାଖରେ ମଧ୍ୟ ବହୁତ ଉନ୍ନତ ଭାବରେ ଭୋଗ ଲାଗୁଥିଲା। ଏଇ ପ୍ରସଙ୍ଗରେ ଗୋଟେ କଥା କହିଦେବା, ମୋତେ ଜଣେ ପଚାରୁଥିଲେ ଏଇ ସଣ୍ଡେ ପ୍ରୋଗ୍ରାମ ଜଣେ ପଚାରୁଥିଲେ, ସେଠି ଯେଉଁ ରହିଛନ୍ତି ରେମୁଣାରେ ଗୋପୀନାଥ ଯେଉଁ ରହିଛନ୍ତି, ସେଠି ରାମଚନ୍ଦ୍ରଙ୍କର ମଧ୍ୟ ବିଗ୍ରହ ଅଛନ୍ତି, କାରଣ କ'ଣ ନା ରାମଚନ୍ଦ୍ର ଯେତେବେଳେ ଭଗବାନ ରାମଚନ୍ଦ୍ରକୁ ଆମର ଏଠି ପୂଜା କରୁଥିଲେ, ରାମଚନ୍ଦ୍ର ଯେତେବେଳେ ଯାଇଥିଲେ କ'ଣ ସୀତାଙ୍କ ଅନ୍ୱେଷଣ ଯାଇଥିଲେ, ସିଏ କ'ଣ ଉତ୍ତର ଭାରତ ଦକ୍ଷିଣ ଭାରତ ପହଞ୍ଚିଗଲେ? ତେଣୁ ଏଇ ଆମର ସେଥିପାଇଁ ଏଇଠି ରହିଛି ରାମଙ୍କର ପାଦ ରହିଛି, ରାମଙ୍କ ରାମ ପାଦ ବୋଲି କହୁଛନ୍ତି ସ୍ଥାନ, ଏଇପଟେ ଯିଏ ଯାଇଥିବେ ଯାଇଥିବେ ତେଣୁ ତାଙ୍କ ପାଦ ସ୍ଥାନ ପରେ ପାଦ ଏଇଠି ଅଛି। ଏବଂ ସେ ଗୋପୀନାଥ ଯାଉଥିଲେ ସେହି ସମୟରେ ସିଏ ଗୋଟେ ଦେଖିଲେ କ'ଣ ନା ମହାପ୍ରଭୁ ଭଗବାନ ରାମଚନ୍ଦ୍ର ଯାଉଛନ୍ତି, ସୀତା ଲକ୍ଷ୍ମଣ ସହିତ ଯାଉଛନ୍ତି। ରାମଚନ୍ଦ୍ର ସେଠି ଯେତେବେଳେ ପହଞ୍ଚିଗଲେ ତାଙ୍କର ମନେ ପଡ଼ିଲା, ତେଣୁ ସେ ହସିଦେଲେ, ହସିଦେଲେ ଏଇ ଲୀଳାକୁ ସେ ଜାଣି, ଏଇସବୁ ଲୀଳା ହବ ରାମଚନ୍ଦ୍ରଙ୍କ ଲୀଳା, ମାନେ ଭଗବାନ ଲୀଳା ହବ ରାମଚନ୍ଦ୍ର ଜାଣିପାରିଲେ, ତେଣୁ ହସିଦେଲେ। ହସିଦେଲେ ଯେତେବେଳେ ସୀତା ପଚାରିଲେ କ'ଣ ପାଇଁ ଆପଣ ହସିଲେ, ନା ଏଇଠି ଏଇ ଲୀଳା ହବ କହିକିରି ସେ ଆଙ୍କିଦେଲେ ଗୋପୀନାଥ। ଗୋପୀନାଥ ରାମଚନ୍ଦ୍ରଙ୍କ ସମୟରେ ଅଛନ୍ତି, ଭଗବାନ ରାମଚନ୍ଦ୍ର ସମୟରେ ଅଛି ଗୋପୀନାଥ ସେଠି ରହିଛନ୍ତି। ତେଣୁ ସେ ଗୋପୀନାଥ ଗୋପୀନାଥ ନାମରେ ନା ଇଏ ଅପୋଜିତ ହଉଥିଲେ, କିନ୍ତୁ ଆଜି ଇଏ ତାଙ୍କ ଭକ୍ତ ପାଇଁ କ୍ଷୀର ଚୋରି କରିବେ, କ୍ଷୀର ଚୋରା ଗୋପୀନାଥ ହେବେ, ଏସବୁ ଲୀଳାଟି ହବ କ୍ଷୀର ଚୋରା ଗୋପୀନାଥ। ଏସବୁ ଯେଉଁ ଜାଣିବେ ଏଇଭଳି ଭାବରେ ବାରଟି କୋଡ଼ୁଆ ଲାଗୁଥିଲା ଭଗବାନ ଅମୃତ କେଳି କ୍ଷୀରକୁ ଗରମ କରିକି ରାବିଡ଼ି ଭିଡ଼ା କରିକି ଭଗବାନଟା ଲାଗୁଥିଲା। ଆଉ ସବୁ ଅନେକ ପ୍ରକାର ଗୃହ ରହିଛି, ଆମେ ଥରେ ଗୋଟେ ପ୍ରସଙ୍ଗ କଥା କହିଦେବା, ଗୋପୀନାଥଙ୍କର କୃପା କେମିତି ରହିଛି। ଆମେ ଥରେ ଆସିଥିଲୁ ଆମର ଶ୍ରୀ ଶ୍ରୀ ଗୌରବନ୍ଦ ସିଂ ମହାରାଜଙ୍କର ସମାଧି ମନ୍ଦିର ସ୍ଥାପନ ହୋଇଥିଲା ମାୟପୁରରେ, ଆମେ ଗୋଟେ ବସ୍ରେ ଆସିଥିଲୁ, ବସ୍ରେ ଆସିଥିଲୁ, ତାଙ୍କୁ ରଖାଯାଇଥିଲା ଯେଉଁମାନେ 200 ନା କେତେ ଦେବେ ସେମାନେ ସବୁ ଆସିବେ, କାରଣ ବହୁତ ଭକ୍ତ ଆସିଲେ ସେଥିପାଇଁ ତାଙ୍କୁ ଡିଷ୍ଟ୍ରିକ୍ କରିବା ପାଇଁ 200 ଟଙ୍କା ରଖାଯାଇଥିଲା। 200 ଟଙ୍କାରେ କ'ଣ ଆସିଛି, କିନ୍ତୁ ସେ ଆମେ ସବୁ ଆସିଥିଲୁ ମାତାଜୀ ମୋର ଆମେ ଆସିଥିଲୁ ମାୟପୁର ଆସିକିରି ଗୌରବନ୍ଦ ମହାରାଜଙ୍କର ସନ୍ନ୍ୟାସୀ ଯୋଉ ରହିଛି କ'ଣ ଯୋଉ ବିଗ୍ରହ ରହିଛି ସେ ସମାଧି ମନ୍ଦିର ସେଠି ପ୍ରତିଷ୍ଠା ହେଇଥିଲା। ଯେତେବେଳେ ଫେରିଲୁ, ଫେରିଲା ବେଳେ ଆମେ ସେ ଗୋପୀନାଥ ଦେଇକି ଯାଇଥିଲୁ, ଆମର ପ୍ରାୟ 100 ପାଖାପାଖି ଭକ୍ତ ଥାନ୍ତି, ତାଙ୍କର ସେଠି ଯୋଉ ରହିଛି ଭଗବାନଙ୍କୁ ଭୋଗ ଲାଗେ, ଆଉ ସ୍ପେଶାଲ ଅର୍ଡର ଦେଲେ ଯେମିତି ପୁରୀରେ, ପୁରୀରେ ତ ବହୁତ ପ୍ରକାର ଭୋଗ ହେଉଛି, ଏଥିରେ ଅଳ୍ପ ଏତେ ଭୋଗ ହୁଏ ନାହିଁ, ଅଳ୍ପ କ୍ୱାଣ୍ଟିଟି ହୁଏ, କିନ୍ତୁ ଆଗରୁ ବରାଦ ଦେଲେ ସେସବୁ ବହୁତ ପ୍ରକାର କରୁଥିଲେ, ବହୁତ ପ୍ରକାର ଅଧିକ ଆଇଟମ୍ କରୁଥିଲେ ବା ଅଧିକ କ୍ୱାଣ୍ଟିଟି କରୁଥିଲେ, କିନ୍ତୁ ଆମେ ଯୋଉ ଆସିଛୁ 100 ଲୋକ କିଛି ଆଗରୁ କୁହାଯାଇ ନାହିଁ, ଆଗରୁ କୁହାଯାଇ ନାହିଁ, କିନ୍ତୁ ସେଥିରେ ଯେତେବେଳେ ପହଞ୍ଚିଗଲୁ ଖରାପ ସମୟ ଭୋଗ ସମୁଦ୍ର ହେଉଛି, ସେଠି ପହଞ୍ଚିଗଲା ବେଳକୁ ଗୋପୀନାଥଙ୍କ ବ୍ୟବସ୍ଥା ହେଇଛି, ବହୁତ ପ୍ରକାର ଅନ୍ନବ୍ୟଞ୍ଜନ ସବୁ ରହିଛି ସବୁବେଳେ, ସେଟା ଏତେ ପ୍ରକାର ଏତେ ଆଇଟମ୍ ଏତେ କ୍ୱାଣ୍ଟିଟି ହୁଏ ନାହିଁ, କିନ୍ତୁ ଗୋପୀନାଥ କୃପା ଜାଣିଛନ୍ତି ଆମ ଭକ୍ତମାନେ ଆସିବେ, ତେଣୁ ବହୁତ ପ୍ରକାର ସବୁ ବ୍ୟବସ୍ଥା ବହୁତ ପ୍ରକାର ପରିମାଣର ସବୁ ଥିଲା ଖାଦ୍ୟ ସବୁ ପ୍ରସାଦ ପାଇବେ ସମସ୍ତେ, ଏସବୁ କଥା ରହିଛି ଗୋପୀନାଥଙ୍କ କଥା। ତେଣୁ ଯେତେବେଳେ ଜାଣିଲେ ଏଇଭଳି ଭାବରେ କ୍ଷୀର ଲାଗୁଛି ପାରଟି କୋଢ଼ିଆ ଲାଗୁଛି ଅମୃତ କେଳି, ତେଣୁ ସେ ଚାହିଁଲେ କିଭଳି ଭାବରେ ତାର ଟେଷ୍ଟ କାହିଁକି ଚାହିଁଲେ ନା ସେଇଭଳି ଭାବରେ ସେ ଗୋପାଳଙ୍କୁ ଭୋଗ ଲଗେଇବେ, ଏଇଥିପାଇଁ ସେ ଚିନ୍ତା କରୁଥିଲେ। କିନ୍ତୁ ତାପରେ ଚିନ୍ତା କଲେ ଭଗବାନ ପାଖକୁ ଭୋଗ ଲାଗିବା ପୂର୍ବରୁ ସେ ଚିନ୍ତା କରିଲେ ଖାଇବା କଥା, ସେ ଚାହୁଁନଥିଲେ ସେ ଇନ୍ଦ୍ରତୃପ୍ତି ପାଇଁ କରୁନଥିଲେ, ଭଗବାନ ଇନ୍ଦ୍ରତୃପ୍ତି ପାଇଁ କରୁଥିଲେ, କିନ୍ତୁ ତଥାପି ସେ ଚାହିଁଲେ ଟେଷ୍ଟ କରିବା ପାଇଁ ନା, ସେଥିପାଇଁ ତାଙ୍କ ବହୁତ ମନ ଦୁଃଖ ହେଲା। ସେ ଯାଇକିରି ମନ୍ଦିରରୁ ଯାଇ ପଳେଇ ଯାଇକିରି ନିକଟରେ ଗୋଟେ ହାଟ ରହିଛି ସେଇଠି ବସିକି ଗୋଟେ ଗଛ ମୂଳରେ ବସିକିରି, ସେ ଗଛଟି ଏବେ ନାହିଁ, ସେ ଗଛଟି ଏବେ ନାହିଁ, କିନ୍ତୁ ସେଇ ଗଛ ମୂଳରେ ବସିକିରି ସିଏ ଭଗବାନ ନାମ କୀର୍ତ୍ତନ କରୁଥିଲେ। ଏସବୁ କଥା ଆସନ୍ତାକାଲି ଆମେ କହିବା, ଆମ ସମୟ ହେଇଗଲା, ଆସନ୍ତାକାଲି ସେଟା କୁହାଯିବ। ତେଣୁ ଆମେ ଏଇଠୁ ଆରମ୍ଭ କରିଥିଲେ କଥା, ଭଗବାନ ମହାପ୍ରଭୁ ଏ କଥା କହୁଛନ୍ତି, ଏଇଠୁ କେମିତି ମାଧବେନ୍ଦ୍ର ପୁରୀ ଆସିକିରି ଏଇଠିକି ଆସିଥିଲେ ସେ କଥା ଆରମ୍ଭ କରିଥିଲେ, ଆମେ ଏଇଠୁ ପହଞ୍ଚେଇ ଦେଲେ ବର୍ତ୍ତମାନ ଆସନ୍ତାକାଲିଠାରୁ ଆରମ୍ଭ କରିବା କେମିତି ଯିବେ, ସେ ପୁରୀକୁ ଯିବେ, ପୁରୀକୁ ଯିବେ ସେଠି ସବୁ ଚନ୍ଦନ ଆଣିବେ, ସେ କଥା ରହିଛି। ଆଉ ଅନ୍ତଃଲୀଳା ମଧ୍ୟ ରହିଛି, ଆଜି ଭଗବାନ ମହାମାଧବେନ୍ଦ୍ରପୁରୀଙ୍କର ଅପ୍ରକଟ ଦିବ୍ୟ ଦିବସ, ସେଇଠି ସେ ଅପ୍ରକଟ ହେଇଥିଲେ, ସେଇ ସ୍ଥାନରେ ଅପ୍ରକଟ ହେଇଥିଲେ, ସେଇଠି ସମୟରେ ତାଙ୍କର ଈଶ୍ୱରପୁରୀ ସେଇଠି ଥିଲେ, ଈଶ୍ୱରପୁରୀ ଥିଲେ, ତାଙ୍କର ଆଉ ଜଣେ ଶିଷ୍ୟ ହଉଛନ୍ତି ମହାଧବ କ'ଣ ଈଶ୍ୱରପୁରୀ ରାମଚନ୍ଦ୍ରପୁରୀ ଇଏ ଯେତେବେଳେ ଆମେ ଏଇ ଶ୍ଳୋକଟି ଆମକୁ ସେଦିନ କହିଥିଲେ, ଆଜି ମୋତେ କହିବା, ଅଇ ଦିନ ଦୟାନ୍ତ ନାଥ ଏଇ ମଥୁର ନାଥ ପଦା କେସେ, ଏଇଟା ମାଧବେନ୍ଦ୍ରପୁର ଯୋଉ ରଚନା କରିଛନ୍ତି, ଏର ଅର୍ଥକୁ ଭଗବାନ ମହାପ୍ରଭୁ ଜାଣନ୍ତି, ରାଧାରାଣୀ ଜାଣନ୍ତି ଏବଂ ମାଧବେନ୍ଦ୍ରପୁର ଜାଣନ୍ତି, ଚତୁର୍ଥ ବ୍ୟକ୍ତି କେହି ଜାଣନ୍ତି ନାହିଁ, ଏଇଟା ସେ ରଚନା କରିଥିଲେ, ଏହି ଶ୍ଲୋକରୁ ସେ ପାଠ କରି କ୍ରନ୍ଦନ କରୁଥିଲେ ଅନ୍ତିମ ସମୟରେ କଥା ଆଜିର କ୍ଷେତ୍ରରେ ସେ ଅପ୍ରକଟ ହେଇଥିଲେ, ଅପ୍ରକଟ ହେଇକି କ୍ରନ୍ଦନ କରୁଥିଲେ। ଆମେ ଏଇଟା ଚୈତନ୍ୟ ଚର୍ଚ୍ଚା ଭିତରେ ଅନ୍ତଃଲୀଳାର ଅଷ୍ଟମ ପରିଚ୍ଛେଦ ବର୍ଣ୍ଣନା କରାଯାଇଛି, ଆମେ ସେଇଟା କହିବା। ରାମଚନ୍ଦ୍ର ପୁରୀ ସେ ସୀତାରାମ ରାମଚନ୍ଦ୍ର ପୁରୀ ସିଏ କହୁଛନ୍ତି ତାଙ୍କ ଗୁରୁଙ୍କୁ ଉପଦେଶ ଦେଉଛନ୍ତି, ତମେ କାହିଁକି କ୍ରନ୍ଦନ କରୁଛ? ଆମେ ଆମ ଶରୀର ଏଇଟା ଆମେ ଆମେ ଶରୀର ନୁହଁ, ଏଇଭଳି ଭାବରେ ସେ ତାଙ୍କୁ ଉପଦେଶ ଦେଉଛୁ, ବ୍ରହ୍ମ ଚିନ୍ତନ କରନ୍ତୁ, ଏଇଭଳି ଭାବରେ କହୁଛନ୍ତି। ତେଣୁ ତାଙ୍କୁ ତାଙ୍କୁ ବିରକ୍ତ ହେଇକି ତୁମେ କହିଲେ ତମେ ଦୂର ହୁଅ, ମୁଁ ତମ ମୁଖ ଦେଖିବା ପାଇଁ ଚାହୁଁନାହିଁ, ଏଇଭଳିଆ ତାଙ୍କୁ କହିଲେ ରାମଚନ୍ଦ୍ର ପୁରୀ, ତାଙ୍କ କଥା ଆସିବ। ଏବଂ ଈଶ୍ୱରପୁରୀ ସେଇଠି ଥିଲେ, ଈଶ୍ୱରପୁରୀ ତାଙ୍କର ସେବା କରୁଥିଲେ, ତାଙ୍କର ଏଭଳି ଭାବରେ ସେବା କଲେ ମାଧବେନ୍ଦ୍ର ପୁରୀଙ୍କର କୃପା ସେ ପ୍ରାପ୍ତ ହେଲେ ଈଶ୍ୱରପୁରୀ। ତେଣୁ ଈଶ୍ୱରପୁରୀ ପରେ ଭଗବାନ ଗୁରୁ ହେଲେ, ତାଙ୍କ ଗୁରୁଙ୍କର କୃପା ପ୍ରାପ୍ତ ହେଲେ, ତେଣୁ ସେ ଭଗବାନଙ୍କ ଗୁରୁ ହେଲେ, ଏସବୁ କଥା ଆସିବ। ତେଣୁ ଆମେ କଥାକୁ ବିଶ୍ରାମ ଦେଇକିରି ଆମେ ସେଇ ଗୀତଟି ବୋଲିବା। ଅଛି ତୁମ ପାଖରେ, ତୁମ ପାଖରେ ଅଛି 750 କଥ ଜଗବନ୍ଧୁ ହେ ଜଗବନ୍ଧୁ ହେ ଗୋସାଇ ସାତଶହ 750 କୋଷ ବାଟ ଦିଶୁ ନାହିଁ, ସାତଶହ 750 କୋଷ ବାଟ ଦିଶୁ ନାହିଁ, ଜଗବନ୍ଧୁ ହେ ଗୋସାଇ ଜଗବନ୍ଧୁ ହେ ଗୋସାଇ। ଭକ୍ତ ସାରବେଗ ବୃନ୍ଦାବନ ରହିଯାଇଛନ୍ତି, ରଥଯାତ୍ରା ପଡ଼ିଗଲା, ତେଣୁ ସେ ଚିତାଭାବ କହୁଛନ୍ତି କାହିଁକି ମୁଁ ଏ କଥାରେ କହିବି ନା, ସେ ଆସୁଛନ୍ତି ନା ମାଧବ ପୁରୀ, ସେଇଠୁ ଆସୁଛନ୍ତି ବୃନ୍ଦାବନରୁ ଆସୁଛନ୍ତି, ପୁରୀକୁ ଯିବେ 750 ବର୍ଷ। ହଁ, ତେଣୁ ଏ ଗୀତଟି ପାଠ କରିବା, ଗୀତଟି ଗାନ କରିବା।
କୁମ୍ଭ ଶ୍ରୀ ଚରଣ
ଶ୍ରୀ ଚରଣ
ଜଗବନ୍ଧୁ ହେ
ଜଗବନ୍ଧୁ ହେ ଗୋସାଇ
ସାତଶହ 50 କୋଷ ବାଟ ଦିଶୁ ନାହିଁ, ସାତଶହ 50 କୋଷ ବାଟ ଦିଶୁ ନାହିଁ, ମୋହନି ବଜାଇ ବସତି ବରାରି,
ମୋହନି ବଜାଇ ବସତି ବରାରି,
ଜଗବନ୍ଧୁ ହେ ଜଗବନ୍ଧୁ ହେ ରଥ ଚାରି ପାଶେ ନେବେ ମୁକୁତାର ଧରା, ପ୍ରଭୁ ଚକଡ଼ା ରଥ ଚାରି ପାଶେ ଜଳମାଳିଶୁଥାଇ ପ୍ରଭୁ ଚକଡ଼ା, 22 ବର୍ଷ ତଳେ ବିକ ହୁଏ ଭାତ, ଦର୍ଶନ ଦେଇକି ପ୍ରଭୁ କୈବଲ୍ୟ, 22 ବର୍ଷ ଦର୍ଶନ ଜଗବନ୍ଧୁ ହେ ଜଗବନ୍ଧୁ ହେ ଚାଲି ବଡ଼ ମଧ୍ୟ ଚାନ୍ଦ ਵਿਚਾਲੇ ਪਾਣਾ ਬੰਦੇ ਚੰਦ ਮੁਨੀਰ ਪਛਾਇਆ ਸੇ ਪਾੜੀ ਨਾ ਕਹਣ ਤਕਾਈ ਰੇ ਪਛਾਇਆ ਸੇ ਪਾੜੀਆ ਕਹਣ ਤਕਾਈ ਰੇ ਕਹੇ ਸਾਲਵੇ ਕਹੀਨਾ ਜਾਤੀ ਰੇ ਜਬਾਨ ਕਹੇ ਸਾਲਵੇ ਕਹੀਨਾ ਜਾਤੀ ਰੇ ਜਬਾਨ ਦੇਹੀ ਮੋਤੇ ਆਕਿਆ ਹੈ ਵਾਸਰੀ ਪੰਦਵਾਨ ਦੇਹੀ ਮੋਤੇ ਆਕਿਆ ਹੈ ਵਾਸਰੀ ਪੰਦਵਾਨ ਜਗ ਬੰਧੁ ਹੈ ਕੋਸਈ ਜਗ ਬੰਧੁ ਹੈ ਕੋਸਈ ਤੁਮਸੀ ਚਰਨਾ ਬੇਨੋ